রমা যতনে তহি লভ অধিকার, পরম যতনে তহি লভ অধিকার, পরম যতনে তহি লভ অধিকার, পরম যতনে তহি লভ অধিকার। শ্রীকৃষ্ণ কীর্তনে যদি মানস তোহার, শ্রীকৃষ্ণ কীর্তনে যদি মানস তোহার, দিনহীন অকিঞ্চন ছাড়িক, দিনহীন অকিঞ্চন ছাড়িক, দিনহীন অকিঞ্চন ছাড়িক, দিনহীন অকিঞ্চন আপনে মানবী সদা ছাড়ি অহংকার, আপনে মানবী সদা ছাড়ি অহংকার, আপনে মানবী সদা ছাড়ি অহংকার, আপনে মানবী সদা ছাড়ি অহংকার। শ্রীকৃষ্ণ কীর্তন যদি মানস তোহার, শ্রীকৃষ্ণ কীর্তন যদি সমাথম গুণ করিবে সাধন, ক্ষমা গুণ করবি সাধ, সমাথম গুণ করবি সাধন, ক্ষমা গুণ করবি সাধ, প্রতিহিংসা ত্যজিয়ানে করিবি পালন, প্রতিহিংসা ত্যজিয়ানে করবি পালন, আমি প্রতিহিংসা ত্যজিয়ানে করবি পালন, প্রতিহিংসা ত্যজিয়ানে করবি পালন। শ্রীকৃষ্ণ কীর্তনে যদি মানস তোহার, শ্রীকৃষ্ণ কীর্তনে যদি জীবন নির্বাহে আনে উদ্বেগ না দিবে, জীবন নির্বাহে আনে উদ্বেগ না দিবে, জীবন নির্বাহে উদ্বেগ না দিবে, জীবন নির্বাহে আনে পর উপকার নিজ সুখ পাশরিবে, পর উপকার নিজ सुख कासरे पर उपकारे निज सुख पासरीबे पर उपकारे निज सुख पासरी श्री कृष्ण कीर्तने जगे मानस तोहार श्री कृष्ण कीर्तने जगे हरिले सर्वे गुणे गुणी महाशय हरिले सर्व गुणे गुणी महाशय हरिले सर्व गुणे गुणी महाशय हरिले प्रतिष्ठा सा छाड़ी कर ओमानी हृदय प्रतिष्ठा सा छाड़ी कर ओमानी हृदय प्रतिष्ठा सा छाड़ी कर ओमानी हृदय प्रतिष्ठा सा छाड़ी कर ओमानी श्री कृष्ण कीर्तने जगे मानस तोहार श्री कृष्ण कीर्तने जगे कृष्ण अधिष्ठान सर्व जीवे जानी सदा कृष्ण अधिष्ठान सर्व जीवे जानी कर भी सम्मान सबे आदरे सर्वदा करवी सम्मान सबे आदरे सर्व दया निमान प्रतिष्ठा वर्जन दया अन्यमान दया अन्यमान प्रतिष्ठा वर्जन दया अन्यमान चारि गुणे गुणी हए करह कीर्तन चारि गुणे गुणी हए चारि गुणे गुणी हए करए कीर्तन चारि गुणे गुणी हए करह कीर्तन श्री कृष्ण भजने जगे मानस तोहार श्री कृष्ण भजने जगे भक्ति विनोद कांदि बोले प्रभु पाय भक्ति विनोद कांदि भक्ति विनोद कांदि बोले प्रभु पाय भक्ति विनोद कांदि बोले प्रभु पाय हे न अधिकार कबे দিব হে আমায়, হে নাদি কর কবে দিব হে আমায়, প্রভু হে নাদি কর কবে দিব হে আমায়, হে নাদি কর কবে দিব হে আমায়, শ্রী কৃষ্ণ কীর্তন জপি মনস তোহার, শ্রী কৃষ্ণ কীর্তন জপি জয় ভক্তি বিনোদ, জয় ভক্তি বিনোদ, ভক্তি বিনোদ ঠাকুর ভক্তি বিনোদ, জয় ভক্তি বিনোদ ঠাকুর ঠাকুর ভক্তি বিনোদ, ভক্তি বিনোদ, ভক্তি বিনোদ ঠাকুর ভক্তি বিনোদ, ভক্তি বিনোদ জয় রাধা মাধব, রাধা মাধব, রাধা মাধব জয় রাধা মাধব, জয় গৌর সুন্দর, গৌর সুন্দর, গৌর সুন্দর জয় গৌর সুন্দর, গৌর সুন্দর জয় নিত্যানন্দ রাম, নিত্যানন্দ রাম, নিত্যানন্দ রাম জয় নিত্যানন্দ রাম, নিত্যানন্দ রাম জয় জয় প্রভুপাদ, 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 প্রভুপাদ জয় 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 গুরুদেব, গুরুদেব, গুরুদেব শ্রীল গুরুদেব জয় গুরুদেব,
সচ্চিদানন্দ ভক্তিন ঠাকুর মহারাজ কি জয়, শুভাগ্রহাব্দিতি মহোৎসব কি জয়, নিতাই গৌর প্রমানন্দে। নমো ভক্তি বিনোদায় সচ্চিদানন্দ নামিনে গৌর শক্তি স্বরূপায় রূপানুগ বরায়তে বঞ্ছা কল্পতরুভ্যস্য কৃপা সিন্ধুভ্যৈব চ, পতিতানাম পাবনেভ্যো বৈষ্ণবেভ্যো নমো নমো। জয় শ্রী কৃষ্ণ চৈতন্য প্রভু নিত্যানন্দ, শ্রী অদ্বৈত গদাধর শ্রীবাসাদি শ্রী গৌর ভক্তবৃন্দ, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। আজি প্রভু বোরসুন্দর নিজ জন রূপ গোস্বামী যুদ্ধর নিত্যলীয়ার যে যুদ্ধর সে হচ্ছেন তাঁর সঙ্গিনী, সে নিজে আসছিল মঞ্জরী কমলা মঞ্জরী, সে আসছিল ভক্তি বিনোদ ঠাকুর রূপরে। যদিও তাঁর জীবনচরিত বহুত বিস্তৃত ভাবে বর্ণনা আছেন বিভিন্ন শাস্ত্রে, বিশেষ করে সাধারণ মানব মানে বা আমার যেভাবে জন্ম হচ্ছে, আমার যেভাবে মাতৃ পিতৃকে আমি আশ্রয় করি, রজবীর্যকে আশ্রয় করি, গোটে কর্মবাধ্য জীব আমি, আমার জন্ম কর্মবাধ্য, কর্ম ভোগিয়া পাই হয়েছি, আমি যেতে ঠিক হলে বি কর্ম কর্ম পাই আমি সব মিছে, আমি ভালো মানুষ হয়ে পারি, আমি তো সুন্দর গুণ থাকে কিন্তু মনে রক্ষা করে আমি কর্মবাধ্য জীব, আমার কিছু কর্ম লাগে সেই সরজ নিয়েছে আমি, কিন্তু মহাজন মানে তা নুহতি, সেই তাঁর পিতৃ মাতৃ এই যে পরিচয় সব দিয়া যায় কেবল গোটে বদ্ধ জীবক ধারণা আনবা, এই প্রসঙ্গ মতো কেবল খুশি দিয়ে ଯେ ତାଙ୍କର ପିତା ଥିଲେ, ମାତା ଥିଲେ, ତାଙ୍କର ସନ୍ତାନ ଥିଲେ, ଏସବୁ ଜିନିଷ ଯେହେତୁ ପରମ୍ପରାର ଶିକ୍ଷାକୁ ନେଇ ଆମକୁ ବଞ୍ଚିବାକୁ ପଡ଼ୁଛି, କିନ୍ତୁ ଏ ଆଦର୍ଶ ଏ ଯେଉଁ ତାଙ୍କର ଶିକ୍ଷାର ଯେଉଁ ଆଦର୍ଶତା ରହିଛି, ସେମାନେ କିଭଳି ମହାଜନକ ମାନେ କିଭଳି ଗୌରାଙ୍ଗ ମହାପ୍ରଭୁଙ୍କର ନିର୍ଯ୍ୟଜନ ଗୌରାଙ୍ଗର ସଙ୍ଗୀ ଗଣେ ନିତ୍ୟ ସିଦ୍ଧ କରି ମାନେ ସେ ଯାଏ ବ୍ରଜେନ୍ଦ୍ର ସତ ପାସ, ସେମାନେ ନିତ୍ୟ ସିଦ୍ଧ, ସେମାନେ ସବୁ ଗୌରାଙ୍ଗର ନିଜଜନ, ସେଥିପାଇଁ ଆମେ ତାଙ୍କ ପ୍ରଣାମ ମନ୍ତ୍ର ପଢ଼ୁଛେ ନା, ନମୋ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନୀ। ଯେଉଁ ଭକ୍ତି ବିନୋଦ କେଦାରନାଥ ଦତ୍ତ ତାଙ୍କର ନାମ ଥିଲା, କେଦାରନାଥ 2 ବର୍ଷ ବୟସରେ, 2 ବର୍ଷ ଯେତେବେଳେ ତାଙ୍କୁ 2 ବର୍ଷ ହେଇଥିଲା ସେତେବେଳେ ସେ ପୋଏଟ୍ରି ଲେଖିବା ଆରମ୍ଭ କରୁଥିଲେ। ଭଗବାନଙ୍କର ନିଜ ଲୋକ ସେମାନେ, ପୂର୍ବରୁ ସେ କଥା ଆମେ କେଉଁଠି କହୁଥିଲି, ଭୁବନେଶ୍ୱର ସ୍ୱରୂପ ସତ୍ୟର ବୃତ୍ତି ନିତ୍ୟ। ଆମେ ସର୍ବଧର୍ମ ଶରୀର ପାଇଲା ମାତ୍ରେ ଆମେ ଯେତେ ଭଲ ଲୋକ ହେଲେ ଆମ ନିକଟରେ ମାୟାର ବୃତ୍ତି ରହିଛି, ଭୋଗ କରିବାର ବୃତ୍ତି ରହିଛି, ବିଶ୍ୱ ପ୍ରତି ଆକର୍ଷଣ ରହିଛି। ଆମର ଧର୍ମ ଯେଭଳି ଆମର ବିଶ୍ୱ ପ୍ରତି ଆକର୍ଷଣଟା ଗୋଟେ ଧର୍ମ ଆମର, କେତେବେଳେ ପ୍ରଭୁପାଦଙ୍କ ଭାଷାରେ ଆମେ କେତେବେଳେ କୃଷ୍ଣ ଚେତନା ଯାଉଛେ, ନହେଲେ ପ୍ରାୟ ସବୁବେଳେ ଆମେ ଚେତନା ରହୁଛି ବିଷୟ। କେବେ ବି କେହି କେତେ ନୀତିବାଦୀ ହୁଅନ୍ତୁ, କେତେ ବଡ଼ ଲୋକ ସିଏ ହୁଅନ୍ତୁ, ଜଗତରେ କାହାର ବେଶଭୂଷାକୁ ଦେଖି, କାହାର ଜ୍ଞାନକୁ ଦେଖି ତାର ଅନ୍ତର ଚିତ୍ତବୃତ୍ତି ଜାଣି ହୁଏ ନା, ଚିତ୍ତବୃତ୍ତି ଜାଣି, ଚିତ୍ତବୃତ୍ତିରେ ଗୁଣର ପ୍ରକ୍ରିୟା ଗୁଡ଼ା ରହିଛି। ମହାଜନମାନଙ୍କର ସ୍ୱରୂପ ଶକ୍ତିରେ ବୃତ୍ତି ତାଙ୍କର ରହିଛି 2 ବର୍ଷ ବୟସରୁ, 7-8 ବର୍ଷ ବୟସରେ ସେ ସବୁକିଛି ରାମାୟଣ ମହାଭାରତ ସବୁକିଛି ପଢ଼ିଥିଲେ। ଭଗବାନଙ୍କ ନିଜ ଲୋକ ସେମାନେ, ବହୁତ ବଡ଼ ବିସ୍ତୃତ ଜୀବନ ତାଙ୍କର। ଆଉ ସଂକ୍ଷେପରେ ମୁଁ ତାଙ୍କର ଶିକ୍ଷା ଉପରେ ବିଶେଷ କରି ପ୍ରାଧାନ୍ୟ, କାରଣ ମହାଜନଙ୍କର ଶିକ୍ଷାକୁ ନେଇ ବଞ୍ଚିବାକୁ ପଡ଼ିବ। ଏ ଯେଉଁ ଜୟଦେବଙ୍କ ଗୋସ୍ୱାମୀଙ୍କର କଥାରୁ ମୁଁ ମୋର ମନ ପଡ଼ିଲା, ଏବେ ତାଙ୍କୁ ନେଇକି ଯେଉଁ ବିବାଦ ରହିଛି ଓଡ଼ିଶାରେ, ସେ କହୁଛନ୍ତି ଆମର ଓଡ଼ିଶାରେ, ସେ କହୁଛନ୍ତି ବେଙ୍ଗଲରେ, ସେ ଜଣେ ମତ ଦେଇଥିଲେ ସେ ବେଙ୍ଗଲରେ ହୁଅନ୍ତୁ ଓଡ଼ିଶାରେ ହୁଅନ୍ତୁ, ସେ କେଉଁଠିକାର ଲୋକ ଆମର ଆବଶ୍ୟକ ନାହିଁ, ଆମର ଆବଶ୍ୟକ ରହିଛି ତାଙ୍କ ଶିକ୍ଷା, ତାଙ୍କର ଆଦର୍ଶ। ସେଭଳି ଆମର ତାଙ୍କର ଜୀବନରେ ସେ ଏଇ ଓଡ଼ିଶାକୁ ସେ ପବିତ୍ର କରିଛନ୍ତି। ଭକ୍ତିମନ ଠାକୁର ଏଇ ଛୋଟିକି ଆସିଥିଲେ, ଛୋଟି ମଙ୍ଗଲପୁର, ପିତା ଥିଲେ ତାଙ୍କର ଯେଉଁ ପୂର୍ବଜ ଥିଲେ କୃଷ୍ଣଚରଣ ଦତ୍ତ, ସେ ସର ଛାଡ଼ିବା ପୂର୍ବରୁ ତାଙ୍କର ଏଇ ବିଗ୍ରହ ଯେଉଁ ରାଧାମାଧବ ଅଛନ୍ତି, ଭକ୍ତିମନ ଠାକୁରଙ୍କର ପ୍ରତିଷ୍ଠିତ ରାଧାମାଧବ, ଯାହାକୁ ଏବେ ବି ବେଙ୍ଗଲରେ କହୁଛନ୍ତି ତାଙ୍କର କଲିକତାରେ ଅଛନ୍ତି ବୋଲି। ଯେଭଳି ଆଚାର୍ଯ୍ୟମାନଙ୍କର ବହୁତ ବିଗ୍ରହ ଥାନ୍ତି, କେହି କେହି ଏଥିରେ ଭାବିବା ଉଚିତ ନୁହେଁ ଯେ ବିରୋଧ ହ୍ରାସ ରହିଛି, ବହୁତ ଭକ୍ତ ଭାବନ୍ତି ଯେ ଭକ୍ତିମନ ଠାକୁରଙ୍କର, କାରଣ ସେ ଏଡ୍ରେସ ମିଟିଂ ହୁଏ ସେ ପ୍ରଭୁ କୁହନ୍ତି ଆମର ତ ଏଠି ରାଧାମାଧବ ଅଛନ୍ତି, ସେଠି କେମିତି ରାଧାମାଧବ ହେଲେ, ଆରେ ତୁମେ ଜାଣୁ ନା ସିଦ୍ଧାନ୍ତ ଜାଣିବା ଦରକାର ନା, ସେ ଅନମାଚ୍ୟୁଡ଼ ସ୍ଟେଜ୍ରେ କଥାବାର୍ତ୍ତା କଲେ ହବ କି, ତୁମେ ଜଣେ ଜଣେ ଆଚାର୍ଯ୍ୟଙ୍କର କେତେ ବିଗ୍ରହ ଅଛନ୍ତି ତୁମେ ଜାଣିଛ, ଶ୍ୟାମାନନ୍ଦ ପ୍ରଭୁଙ୍କର କେତେ ବିଗ୍ରହ ଅଛନ୍ତି ଜାଣିଛ, କମସେ କମ୍ ମୁଁ ଦେଖିବାର 3-4 ବିଗ୍ରହ ହେଲେଣି ତାଙ୍କର, ସେମିତି କହିପାରିବନି ତୁମେ। ଭଗବାନଙ୍କୁ ସେମାନେ ତାଙ୍କ ଆଗରେ ପ୍ରଭୁ ପ୍ରକାଶିତ ହୁଅନ୍ତି। ଇଏ କୃଷ୍ଣଚରଣ ଦତ୍ତଙ୍କର ସେବିତ ବିଗ୍ରହ, ପୂର୍ବଜ ବିଗ୍ରହ, ଏ ଯେଉଁ ରାଧାମାଧବ ଅଛନ୍ତି, ଆଉ ସେ ଯେତେବେଳେ ଏଇଠି ଛୋଟି ମଙ୍ଗଳପୁର ଥିଲେ, ଆସିଥିଲେ ଭକ୍ତିମନ ଠାକୁର, ଆଉ ସର ଛାଡ଼ିବାର ଖବର ପାଇଲେ, ତାଙ୍କର ନିଜର ଗ୍ରାମ ହେଉଛି ଉଲ୍ଲା ଗ୍ରାମ। ଆଉ ଯେତେବେଳେ ମହାପ୍ରଭୁଙ୍କର ପାର୍ଷଦମାନେ ପ୍ରାୟତଃ ଆସନ୍ତି ଏଠିକି, ମହାପ୍ରଭୁଙ୍କର ଏଇ ପଦାଙ୍କିତ ଭୂମି ଉତ୍କଳ ଭୂମି, ଏ ଭୂମିରେ ଏକ ମହାପ୍ରଭୁ ବୀଜରୋପଣଙ୍କର ଦେଇଯାଇଛନ୍ତି, ସେଥିପାଇଁ ଉତ୍କଳବାସୀମାନଙ୍କର ତାକୁ ଠାକୁର ଦେଶ କୁହାଯାଏ। ଭଗବାନଙ୍କର ସେବା, ଭଗବାନଙ୍କ ପ୍ରତି ଯେଉଁ ଆକର୍ଷଣଟା ଏଠି ରହିଛି, ବେଙ୍ଗଲରେ ଯେମିତି କୀର୍ତ୍ତନ ପ୍ରତି ଆକର୍ଷଣ ରହିଛି, ସେଠି କୀର୍ତ୍ତନର ଭୂମି, ସେଠି ପ୍ରେମର ଭୂମି, ମହାପ୍ରଭୁ ସେଠି ଆସିଛନ୍ତି। ଉତ୍କଳ ହେଉଛି ଏଠି ଉପାସନାର ଭୂମି, ତେଣୁ ପ୍ରାୟତଃ ଏ ଯେଉଁ ସାହି ଅଛି ସବୁ ମୁଁ ପୁରା ମାର୍କ କରିକି ଦେଖୁଥିଲି, ସେତେବେଳେ ଯେତେବେଳେ ମହାପ୍ରଭୁ ଆସୁଥିଲେ ସେତେବେଳେ ବହୁ ବୈଷ୍ଣବମାନେ ସେମାନେ ଘର ଛାଡ଼ି ସବୁ ପଳେଇ ଆସିଥିଲେ, କାହିଁକି ବୈଷ୍ଣବ ସେବା କରିବା ପାଇଁ। ଆମେ ସବୁ ବୈଷ୍ଣବ ଧର୍ମର ରହସ୍ୟକୁ ବୁଝିବା ପାଇଁ ବହୁତ ସମୟ ଲାଗିବ, ଆମ ସଂସ୍କାର ବହୁତ କମ୍, ବହୁତ କମ୍। ବ୍ୟବହାରିକ ଜୀବନ ଯେତେବେଳେ ତୁମର ଗୋଟେ ଠିକ ହେଇପାରୁନି, ତୁମେ କ'ଣ ବୈଷ୍ଣବ ଧର୍ମ ପାଳନ କରିବ। ଏ ଭଦ୍ରକ, ବାଲେଶ୍ୱର, ଜଲେଶ୍ୱର, ତାପରେ ଲାଗିଲା ବେଙ୍ଗଲ, ମୁଁ ସବୁ ପ୍ରବଚନ ଦେବାକୁ ଯାଏ ନା, ମୁଁ ଦେଖେ ସବୁ ଆରେ ଆରେ ଏଠି ସବୁ ବେଙ୍ଗଲୀ ସାହି କେଉଁଠୁ ଆସିଲା, ସେଠି ବିଗ୍ରହ କେମିତି ଆସିଲା, ତାଙ୍କ ସବୁ ହିଷ୍ଟ୍ରି ମୁଁ ପଚାରେ, କେତେ ବର୍ଷର ଆପଣ ପୂର୍ବଜ ଲୋକ ନା ଆଜ୍ଞା ଆମେ କହିପାରିବୁ, ଆମେ ଚୈତନ୍ୟ ମହାପ୍ରଭୁଙ୍କ ପୂର୍ବରୁ ଆମ ବାବାମାନେ ସବୁ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ଆମର ପିତାମାତାମାନେ ଏଠି ପଳେଇ ଆସିଥିଲେ ନା, କାହିଁକି ଆସିଥିଲେ। ବାଲେଶ୍ୱର ଯିଏ ପୁରା ଗୋଟେ ବଙ୍ଗାଳୀ ସାହି ଅଛି, ସେ ଆମର ସ୍ୟାମରାଇ ମନ୍ଦିର ଯେଉଁ ଅଛି ଯେଉଁଠି ସାଲବେଗଙ୍କ ପାଇଁ ଫାଟି ଯାଇଥିଲା ସେ ଯେଉଁ ୱାଲ୍, ସେ ପୁରା ହେଲା ବଙ୍ଗାଳୀ ସାହି। ଭଦ୍ରକର ସେ ନଦୀ ପାର ହେଲେ କ'ଣ ସେ ମନେ ପଡ଼ୁନି, ସେ ଗାଁଟା ପୁରା ବଙ୍ଗାଳୀ ସାହି, ସବୁ ଚାନ୍ଦ। ମୁଁ ସବୁ ଭଲ ଭାବେ ଜାଣେ ସେମାନଙ୍କୁ। ଡକ୍ଟର ଥିଲା ସେ ତାର ଅମର ଚାନ୍ଦ ତା ନା ଚାଲିଗଲାଣି, ସେ ତାର ଦୋକାନ ମୁଁ ଯାଇ ବସୁଥିଲି। ପୁରା ବଙ୍ଗାଳୀ ସାହି ଅଛନ୍ତି ସେମାନେ, ସବୁ ବୈଷ୍ଣବ ଥିଲେ। ଜଲେଶ୍ୱରକୁ ପଳେଇବେ, ସେ ତ ପୁରା ରହିଗଲା କ'ଣ ଆମର ବାଲେଶ୍ୱର, ଜଲେଶ୍ୱରଟା ବେଙ୍ଗାଲୋର ରହିଥିଲା ତେବେ, ପୁରା ସବୁ କାହିଁ ପଳେଇ ଆସୁଥିଲେ, କାହିଁକି ବୈଷ୍ଣବମାନଙ୍କ ସେବା କରିବା ପାଇଁ। କାହିଁକିନା ବୈଷ୍ଣବମାନେ 4 ମାସ ଆସିବେ ପଥରେ, ପ୍ରାୟତଃ ସବୁ ବୈଷ୍ଣବମାନେ ଯାତାୟାତ କରନ୍ତି, ଆଉ ସେମାନଙ୍କର ଭୋଜନ କେଉଁଠି କରିବେ? ଏଇଠି ଦେଖୁଛ, ଏଇଠି ତୁମେ ଜାଣିଛ, ଏଇ ଯେଉଁ ମହାଙ୍ଗା ମହାପ୍ରଭୁଙ୍କ ଏଇ ଜାଗାଟା, ଏଇ ବାଟ ରାସ୍ତା, ଏଇ ବାଟ ରାସ୍ତାଟା ନା ଯେଉଁମାନେ ମହାଙ୍ଗାର ଦେଖିବାର ସେଇ ଅଛନ୍ତି। ଯା ତୁମେ ଦେଖିବ ପୁରା ବଙ୍ଗାଳୀ ସେ ଯେଉଁ ମହାରାଜ ଥିଲେ ସେ ପୁରା, ସେଇଟା ପୁରା ବଙ୍ଗାଳୀ ସେ ଯେତେ ପୁରା ରାସ୍ତା ରାସ୍ତା ତୁମେ ଯାହା ଦେଖିବ ସବୁ ଆସି ପଳେଇ ଆସିଥିଲେ। ସେ ମାଙ୍ଗା ହେଇକି ଏଇଠି ଆସୁଥିଲେ କେଉଁଠିକି, ଛୋଟ ମଙ୍ଗଳପୁର ଏ ସାଇଡ଼ରେ ସେମାନେ ଯାଆନ୍ତି ସବୁ ଉତ୍କଳ ରାସ୍ତାଟା, ଏଇ ବାଟ ଥିଲା ଯାଜପୁର, ଯାଜପୁରରେ ଯିବେ ମହାପ୍ରଭୁଙ୍କର ପୂର୍ବଜମାନେ ସେମାନେ ପଳେଇ ଆସିଥିଲେ, ଯାଜପୁର ଅଛନ୍ତି। ଭଦ୍ରକରୁ ଧାମନଗର, ଧାମନଗରରୁ ଯାଜପୁର, ଏଇ ଯାଜପୁର, ଯାଜପୁର ଏ ଟର୍ନ କରି ଏବେ ଯାଉଥିଲେ ସବୁ, ଯେଉଁ ଯେଉଁ ବାଟରେ ଯେଉଁ ଦୁଇଟା ଓଡ଼ିଶାରେ 2-3 ପଥ ଥିଲା, ଯେଉଁ ଯେଉଁ ଜାଗାରେ ବୈଷ୍ଣବମାନେ ଯାଉଥିଲେ ସମସ୍ତେ ମହାପ୍ରଭୁଙ୍କ ଭକ୍ତମାନେ ପଳେଇ ଆସିଥିଲେ, ଆସିକି ରହୁଥିଲେ, ବୈଷ୍ଣବଙ୍କ ସେବା କରୁଥିଲେ। ବୈଷ୍ଣବ ଗୋଟେ ସେବା, ଆମର ବୈଷ୍ଣବ ଗୁଣ ନାହିଁ ବୋଲି ଅନ୍ୟ ନିକଟରେ ବୈଷ୍ଣବ ଗୁଣ ଦେଖିପାରୁନି ବୋଲି ଆମକୁ, ଆରେ ମାନବ ସେବାଟାକୁ ଗୋଟେ ମଣିଷ ମାନବ ସେବା କହୁଛି, ବୈଷ୍ଣବ ସେବାଟା ତୁମେ କେମିତି ବୁଝିପାରୁନ? ବୈଷ୍ଣବ ସେବା ଅଛି ସେତେବେଳେ ତ ବହୁତ ଉନ୍ନତ ବିଚାର, ଆମମାନଙ୍କର ତ ସଂସ୍କାର ନାହିଁ ଖାଲି ଟିକେ ସ୍ୱୀକୃତି ଗୁଡ଼ା କିଛି ଅର୍ଜନ କରିବା ବୋଲି କହିଲେ ଚଳେ। ସେ ଏଇଠି ଆସିକି ରହିଥିଲେ କୃଷ୍ଣ ଚରଣ ଦତ୍ତ, ବହୁତ ଥିଲେ ତାଙ୍କର ପଶୁ ଭାଇ, ଭାରି ମାନେ ରସିକ ଥିଲେ, ଗୋମାତା ରଖିଥିଲେ, ମାନେ କ'ଣ ପାରା ରଖିଥିଲେ, ମୟୂର ରଖିଥିଲେ, ସେ ବହୁତ ଜିନିଷ ରଖିଥିଲେ। ସେ ପୁରା ଏଇଠି ଗଲେ ସୁନ୍ଦର ପରିବେଶ ଥିଲା ତାଙ୍କର, ସେ ଭିତରେ ରାଧାମାଧ ସେ ଯେତେବେଳେ ସର ଛାଡ଼ୁଥିଲେ, ଭକ୍ତିମନ ଠାକୁର ଆସିଥିଲେ ସେତେବେଳେ, ସେତେବେଳେ କେଦାରନାଥ ଥିଲେ, ତାଙ୍କର ଶେଷ ଛାଡ଼ିବା ପୂର୍ବରୁ ତାଙ୍କ ମୁଣ୍ଡରେ ଆଶୀର୍ବାଦ ଦେଇ କହିଥିଲେ, ମୁଁ ଜାଣିପାରୁଛ ତୁମେ ଗୋଟେ ମହାନ ବୈଷ୍ଣବ ହବ। ସେ ଜାଣିପାରୁଥିଲେ ତୁମେ ମହାନ ବୈଷ୍ଣବ ହବ। ତାପରେ ତ ସେ ସର ଛାଡ଼ିଦେଲେ, ତାହେଲେ ତା'ପରେ ଭକ୍ତିମନ ଠାକୁର ଆମ ଓଡ଼ିଶାକୁ ବହୁତ ପବିତ୍ର କରିଛନ୍ତି। ଭଦ୍ରକ ହାଇସ୍କୁଲ ହେଡ଼ମାଷ୍ଟର ବର୍ତ୍ତମାନ ଗଲେ ଦେଖିବେ ଭଦ୍ରକ ହାଇସ୍କୁଲ ଲିଷ୍ଟରେ କେଦାରନାଥ ଦତ୍ତ, ଏଇ ଓଡ଼ିଶାରେ ଥିଲାବେଳେ ହିଁ ସେ ଲେଖିଥିଲେ ମଠ ଅଫ୍ ଓଡ଼ିଶା, ଏବଂ ତାର ପରେ ଆଉ ଗୋଟେ ଗ୍ରନ୍ଥ ଲେଖିଥିଲେ। 2 ଗ୍ରନ୍ଥ ପରେ ତାଙ୍କୁ ଶିଶିର କୁମାର ଘୋଷ ତାଙ୍କୁ ସବୁବେଳେ ଭକ୍ତି ବିନୋଦ, କାରଣ ସେତେବେଳେ ବହୁତ ପ୍ରଭାବଶାଳୀ ଥିଲେ ଶିଶିର କୁମାର ଘୋଷ, ଯେ ଭକ୍ତି ବିନୋଦ ଉପାଧି ଦେଇଥିଲେ ବୈଷ୍ଣବ ସମାଜ, ସେ ସମସ୍ତେ କହିଥିଲେ ଆମକୁ ଭକ୍ତି ବିନୋଦ ଉପାଧି ଦିଆଯାଉ, ନମୋ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ରାମିନୀ, ସଚ୍ଚିଦାନନ୍ଦ ଭକ୍ତି ବିନୋଦ ଠାକୁର ଗୌର ଶକ୍ତି ସ୍ୱରୂପାୟ ରୂପାନୁଗ ବରାୟତ, ଯେତେ ରୂପ ସ୍ୱାମୀଙ୍କର ଅନୁଗାମୀ ଅଛନ୍ତି ବରାୟତ ଶ୍ରେଷ୍ଠ ଆକି ନା ଗୌର ଶକ୍ତି ସ୍ୱରୂପାୟ। ତାଙ୍କର ସବୁଠୁ ବଡ଼ ମହାନ ଜିନିଷ ରହିଲା ଭକ୍ତିବିନୋଦ ଠାକୁରଙ୍କ ପାଖରେ ଗୋଟିଏ, ଯେମିତି ଗତକାଲି ଆମେ ଶୁଣୁଥିଲେ ନରୋତ୍ତମ ଦାସ ଠାକୁରଙ୍କ ପାଖରେ ଯୁଗଳ ଭଜନର ପ୍ରକାଶ, ତାଙ୍କ ପାଖରେ ଯୁଗଳ ଭଜନର ଯେଉଁ ତାଙ୍କର ଭଜନରେ ଯୁଗଳ ଭଜନ ରସ ଗୁଡ଼ିକ ରହିଲା, ସବୁ ପ୍ରାୟତଃ ଯୁଗଳ ଭଜନ ରସ ଭକ୍ତିବିନୋଦ ଠାକୁରଙ୍କ ପାଖରେ ସବୁଠୁ ବଡ଼ ଜିନିଷ ରହିଛି, ଯେଉଁଟାକି ମହାପ୍ରଭୁଙ୍କର ଗୌରଶକ୍ତି ଆତ୍ମନିବେଦନ, ଯେଉଁଟା ଶରଣାଗତିଟା ଭକ୍ତିବିନୋଦ ଠାକୁରଙ୍କର ଭଜନ ରହିଛି, ସେ ରସ ଭଜନ ଲେଖିଛନ୍ତି, ସବୁ ଲେଖିଛନ୍ତି, ସବୁଥିରେ ତାଙ୍କ ଶରଣାଗତିଟା ରହିଛି। ଭଗବାନ ତାଙ୍କ ନିଜ ଜନ୍ମ ଦ୍ୱାରା, କାରଣ ମହାପ୍ରଭୁ ଆସିଥିଲେ ନା ସେଦିନ ସେ ଲେଖିନାହାନ୍ତି ଶିଖାଏ ଶରଣାଗତି ଭକତିଏତ ପ୍ରାଣ, ସବୁବେଳେ ତାଙ୍କ କତିରେ ଶରଣାଗତି, ଶରଣାଗତି ଶିଖିବାକୁ ଚାହିଁବ ସେ ଭକ୍ତିବିନୋଦ ଠାକୁରଙ୍କର ପଦାଙ୍କ ଅନୁସରଣ କରିବାକୁ ପଡିବ, ସେ ମହାପ୍ରଭୁଙ୍କର ପୁରା ସମ୍ପୂର୍ଣ୍ଣ ମହାପ୍ରଭୁଙ୍କର ଗୌରଶକ୍ତି ସ୍ୱରୂପାୟ। ଆଉ ଓଡ଼ିଶାରେ ବହୁତ, ପୁରୀରେ ରହିଥିଲେ, ଏଠି ରହିଥିଲେ, ଆମର ଭଦ୍ରକରେ ରହିଥିଲେ, ତାପରେ ପଳେଇଗଲେ ମେଦିନାପୁର, ମେଦିନାପୁର ଯାଇ ବହୁତ ସ୍ଥାନରେ ରହିଲେ, ତାଙ୍କର ତ ବହୁତ ବଡ଼ ଲାଇଫ୍ ହିଷ୍ଟ୍ରି ଅଛି। କେବଳ ଏତିକି ତାଙ୍କର ସାର ଜୀବନରୁ ଆମେ ଜାଣିବା ତାଙ୍କ ସ୍ୱରୂପଟା କ'ଣ, ତାଙ୍କ ସ୍ୱରୂପଟାକୁ ସେ ନିଜେ ରଚନା କରିଛନ୍ତି। ଯେହେତୁ ଆମର ସ୍ୱରୂପଟା କ'ଣ, ଆମ ସ୍ୱରୂପଟା ଆମେ ଚିନ୍ତା କଲେ ବୁଝିପାରିବୁ, ଆମ ସ୍ୱରୂପ ହବ ଆମ ବାପା କଥା ମନେ ପଡ଼ିବ, ମା କଥା ମନେ ପଡ଼ିବ, ନା ବିଷୟ କଥା ଚିନ୍ତା ପଡ଼ିବ, ଆମର ସ୍ୱରୂପ କିଛି ନାହିଁ। ଆମେ ବୁଝୁଛୁ ଆମ ସ୍ୱରୂପ କୃଷ୍ଣ ନିତ୍ୟ ଦାସ, କିନ୍ତୁ କିଛି ନାହିଁ, ଦାସଗିରି କିଛି ନାହିଁ, ସ୍ୱରୂପ ସ୍ୱରୂପ ଅବସ୍ଥା ଜାଗ୍ରତ ହିଁ ଆମର ଆମର ଜଡ଼ ଅବସ୍ଥାଟା ଅଛି ଆଉ, କିନ୍ତୁ ମହାଜନମାନଙ୍କୁ ତାଙ୍କ ସ୍ୱରୂପ ଅବସ୍ଥାରେ ପ୍ରକଟ ହେଇଯାଏ। ସ୍ୱରୂପ ଅବସ୍ଥା ମାନେ କୃଷ୍ଣଙ୍କ ଲୀଳାରେ ସେମାନେ ସେ ଜଗତରୁ ଆସିଛନ୍ତି, ତାଙ୍କ ସ୍ୱରୂପ ଅବସ୍ଥାଟାକୁ ଜୀବକୁ ଜଣେଇ ଦେଇଯାଇଛନ୍ତି, ଆମେ ସାଧାରଣ ମାନବ ନୁହଁ। ବହୁତ ମହାଜନଙ୍କର ବିଭିନ୍ନ ସ୍ୱଭାବ, ସେ ଏମିତି ଯେମିତି ଜଣେ କବି ତାର ଗୁଣଟାକୁ ଲେଖିଦେବ, ସେ ସେମିତି ଲେଖିନାହାନ୍ତି, ସେ କଲମ ଯେଉଁ ଚଲାନ୍ତି ଭଗବାନ ତାଙ୍କ ପାଇଁ ଲେଖିଦିଅନ୍ତି ସବୁ। ସେ କମଳ ମଞ୍ଜରୀ, ସିଏ ହେଉଛନ୍ତି ରୂପ ଗୋସ୍ୱାମୀଙ୍କର ଲଳିତା ସଖୀଙ୍କର ଯୁଥରେ ରହିଲେ କିଏ ରୂପ ଗୋସ୍ୱାମୀ, ରୂପମଞ୍ଜରୀ, ରୂପମଞ୍ଜରୀଙ୍କର ଆନୁଗତ୍ୟ ରୁହନ୍ତି କମଳ ମଞ୍ଜରୀ, ଅଷ୍ଟ ଅଷ୍ଟମଞ୍ଜରୀ ଭିତରେ ସିଏ ରୁହନ୍ତି। ଆଉ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ହେଲେ ନୟନ ମଞ୍ଜରୀ। ସବୁ ଆମର ଗୋସ୍ୱାମୀମାନେ ନିକୁଞ୍ଜ ଜୀବନ ରତିକଲେ ସିଦ୍ଧ, ଆମର ଯେଉଁ ଆଚାର୍ଯ୍ୟ ପରମ୍ପରା ସେ କ'ଣ ଆମ ଭଳିଆ ଜୀବ ନା କ'ଣ? ସେ ଆମ ଭଳିଆ ନୁହନ୍ତି, ସେମାନେ ଭକ୍ତି ସଂରକ୍ଷକ ଆଚାର୍ଯ୍ୟ, ସେମାନେ ଜଗତକୁ ଆସିଛନ୍ତି ନା। ଆଉ ବିଶେଷ କରି ଭକ୍ତିମ ଠାକୁରଙ୍କର ଅବଦାନ ହେଲା, ତାଙ୍କ ସ୍ୱରୂପ ବିଷୟରେ କହିବି, ବଡ଼ ଅବଦାନ ହେଲା। କାହିଁକି ତାଙ୍କୁ ରୂପାନୁଗ ବରାୟତ କୁହାଗଲା, ଶ୍ୟାମାନନ୍ଦ ପ୍ରଭୁ ରସିକାନନ୍ଦ ପ୍ରଭୁ ଯଦି ଥିଲେ, ରସିକାନନ୍ଦ ପ୍ରଭୁ ବହୁତ ବଡ଼ ପ୍ରଭାବଶାଳୀ ଥିଲେ ଶ୍ୟାମାନନ୍ଦ ପ୍ରଭୁଙ୍କ ପରେ, ଅନିରୁଦ୍ଧଙ୍କ ଅବତାର। ଆଉ ଉତ୍କଳରେ ବହୁତ କିଛି, ବେଙ୍ଗଲରେ ବହୁତ କିଛି ପ୍ରଚାର କଲେ, କିନ୍ତୁ ତାଙ୍କ ପରେ ପୁରା ବସିଗଲେ ସହଜିଆମାନେ। ପୁରା 300 ବର୍ଷ ପୁରା ଗୋଟିଏ ମହାପ୍ରଭୁଙ୍କ ଧାରାରେ ପୁରା ଅବରୁଦ୍ଧ ହେଇଗଲେ କହିଲେ ଚଳେ, ଏତେ ଶୁଦ୍ଧ ଧାରା ଅବରୁଦ୍ଧ କେବେ ହେବନି, ସହଜିଆବାଦୀମାନେ ସବୁ ପଶିଗଲେ। ଏଇ ତ ଭଗବାନ ଗୌର ଶକ୍ତି ସ୍ୱରୂପାୟ। ଆଉ ଯେତେବେଳେ ଏଇ ବେଙ୍ଗଲରେ ଯାଇକି ଯେତେବେଳେ ସଙ୍ଗ କରୁଥିଲେ, ସେ କଲିକତାରେ ଥିଲାବେଳେ ସେ ସବୁ ଡେଟ୍ ବାର୍ଥ ସବୁ ମୋ କତରେ ଅଛି, ତାକୁ ପଢ଼ିଲେ ମୋତେ ପଢ଼ିଲେ ତାକୁ ସେ ଭୁବନେଶ୍ୱର କ୍ଲାସ୍ ଥିଲେ 2 ଘଣ୍ଟା 3 ଘଣ୍ଟା ଆଗରୁ ସବୁ ଦିଆ ହେଉଥିଲା। ବର୍ତ୍ତମାନ ତ ସବୁ ମହାଜନଙ୍କ ଉପରେ ଆଦର ନାହିଁ, ଜ୍ଞାନ ଭାବଟା ପ୍ରଚୁର ହେଇଗଲାଣି, ବୁଦ୍ଧି ଯେତେ ତାହା ରହିଲେ ତାର ଜ୍ଞାନ ଆଡ଼କୁ ପଳେଇବ ବୁଦ୍ଧିଟା, ତାର କ'ଣ ଆନୁଗତ୍ୟ ଆଉ ରହିବ ମହାଜନଙ୍କ ପ୍ରତି, ଯାହା ପ୍ରତି ମହାଜନଙ୍କ ଯଦି ଆନୁଗତ୍ୟ ନେଇ ତାଙ୍କୁ ସେ କଥା କହିଲେ ଭାରି ଅସୁବିଧା। କଲିକତାରେ ଥିଲାବେଳେ ସେ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାର ଗୋଟେ ଝଲକ ପାଇଲେ, ଗ୍ରନ୍ଥ ପାଇଲେ। ଯେହେତୁ କୃଷ୍ଣଙ୍କର କ'ଣ ତାଙ୍କ ନାଁ, ତାଙ୍କର ପ୍ରଥମ ଯିଏ ଥିଲେ ଭାରିଷ୍ଟର ଲର୍ଡ଼ସ, ତାଙ୍କ ଛାତ୍ର ଥିଲେ ବିଦ୍ୟାସାଗର, କ'ଣ ତାଙ୍କ ନାଁ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣଙ୍କର ଭକ୍ତ। କିନ୍ତୁ ଭକ୍ତିର ଠାକୁର ଯେତେବେଳେ ତାଙ୍କ ସାଙ୍ଗରେ ଆଲୋଚନା କରୁଥିଲେ କୃଷ୍ଣଙ୍କର ସତତ୍ୱ ଉପରେ, ସେ ମାନିଯାଉଥିଲେ, ଆରି ମୋର ତାଙ୍କ ଛାତ୍ର ଥିଲେ, ବହୁତ ସୁନ୍ଦର, କାରଣ ନିଜ ଜନନା ସେମାନେ। ଭଗବାନ କ'ଣ କରନ୍ତି, ମହାଜନମାନଙ୍କର ପୂର୍ବରୁ ମୁଁ କହିଛି ନା, ମହାଜନମାନେ ଜଗତକୁ ଆସିଲେ କେମିତି କେଉଁ ବୃତ୍ତିରେ ରୁହନ୍ତି, ଯୋଗମାୟା କ'ଣ କ'ଣ ତାଙ୍କୁ ଆବୃତ କରି ରଖନ୍ତି, ତାଙ୍କୁ ଗୋଟିଏ ସ୍ଥିତି ପର୍ଯ୍ୟନ୍ତ ତାଙ୍କୁ ରଖାଯିବ। କାହିଁକି, ତାଙ୍କର ତ ମାୟାବୃତ୍ତି ନାହିଁ, ତାଙ୍କ ସ୍ୱରୂପ ଶକ୍ତି ବୃତ୍ତି ଅଛି, ତାଙ୍କର ରସର ବିକାଶ ପାଇଁ ସେ ସଙ୍ଗୀ ଆସିଲା ପରେ ତାଙ୍କ ରସ ଖୋଲିବ, ରସ ଜିନିଷଟାକୁ ମହାପ୍ରଭୁ ବା ଯୋଗମାୟା କେବେ ବାହାରକୁ ପ୍ରକାଶ କରନ୍ତିନି, କାହିଁକି ଜୀବ ଭୁଲ ବୁଝିବ ନା। ସେଥିପାଇଁ ସ୍ତ୍ରୀ ପୁତ୍ର କନ୍ୟା ସଂସାର ଆଗରେ ସେମାନେ ବ୍ୟବହାରିକ ଜୀବନ, ସେମାନେ ବ୍ୟବହାରିକ ଜୀବନ, ନହେଲେ ତାଙ୍କ ପ୍ରତି ଜୀବର ଅପରାଧ କରିଦେବ ନା। ମହାଜନମାନେ ତାଙ୍କ ସ୍ତ୍ରୀ ସହିତ ପିଲା ସହିତ କଥାବାର୍ତ୍ତା ସହିତ କରିବେ, ସେ ସଂସାର ଲୋକ, ନହେଲେ ସେମାନେ ସଂସାର ବ୍ୟବହାରଟା ନକରି ତାକୁ ବାଗରିଆଗେ ଦେଖିବେ, ସେମାନେ ଅପରାଧ କରିବେ, ଅପରାଧ କଲେ ସେଟା ଯୋଗମାୟା କଣ୍ଟ୍ରୋଲ କରିବେ, ଅପରାଧ କଲେ ବିନାଶ ହେଇଯିବେ ସେମାନେ। ଆଉ ସେ ସ୍ତ୍ରୀ ପୁତ୍ର କନ୍ୟା ମାନେ ସାଧାରଣ ବି ନୁହନ୍ତି, ସେମାନେ ସବୁ ଯୋଗୀ ମୁନି ଋଷି, ସେମାନେ କେଉଁ ଜନ୍ମରେ ତପସ୍ୟା କରିଥିବେ, ତାଙ୍କର ଗୋଟେ ଯୋଗମାୟା ଦ୍ୱାରା ସଂଗଠିତ ହେଉଛି, କିନ୍ତୁ ସେମାନେ ଯୋଗମାୟାଙ୍କର କାର୍ଯ୍ୟ ହେଲା, ସେମାନେ ଯୋଗ ଦେଉଥିଲେ ଆସିବେ, ସେମାନେ ବ୍ୟବହାରିକ ସମ୍ବନ୍ଧରେ ରହିବେ, ତାକୁ ଚିହ୍ନି ପାରିବେନି ଯେ ସିଏ ତାଙ୍କୁ କ'ଣ ଭାବେ, ଇଏ ମୋ ଭାଇ, ମୋ ପୁତ୍ର, ମୋ ସ୍ତ୍ରୀ, ମୋ କନ୍ୟା, ଏଭଳିଆ ରହିବେ। ସ୍ୱରୂପ ଶକ୍ତିର ବୃତ୍ତି ଅଛି, ଯେମିତି ଆମେ ଯେତେ ପ୍ରକାର ଆକ୍ସନ୍ କଲେ ବି କୃଷ୍ଣଙ୍କୁ ନେଇକି, ଯେତେ ପ୍ରକାର ତୁମେ ନାଚ ଗୀତ କୃଷ୍ଣ ରୋଲ୍ କର, ଏଇ କୃଷ୍ଣ ବେଶ ହୁଏ, ଯେତେ ଡ୍ରାମା କର, ତୁମ ଭିତରେ ଚିତ୍ତବୃତ୍ତି ଅଛି, ଚିତ୍ତବୃତ୍ତି ହେଲା ମାୟା, ସେଟା ଗୋଟେ ପ୍ଲେ ଚାଲିଲା, 10 ମିନିଟ୍ ଖାଲି ତୁମେ କରିଦେଲ, ତାପରେ ତୁମର ବୃତ୍ତିର ଚିତ୍ତବୃତ୍ତି ଯେଉଁଠି ସେଠି ରହିଲା ମଣିଷର, ସେଟା ସ୍ୱାଭାବିକ ଜିନିଷ। ଆମର ଆମେ ନିଜକୁ ନିଜେ ଜାଣିପାରିବା ମୋ ଚିତ୍ତବୃତ୍ତି କେଉଁଠି ରହୁଛି, ମୋ ଚେତନା କେଉଁଠି ରହୁଛି, ସେ ବୃତ୍ତିଟା ହେଉଛି ଆମର, ଯେ ଆମ କତିରେ ମାୟାର ବୃତ୍ତିଟା ରହିଛି, କୃଷ୍ଣ କେତେବେଳେ ଭଜନ କରୁଛି, ପୁଣି ପୁଣି ମାୟା ପଳେଇ ଆସୁଛି। ସେଥିପାଇଁ ପୂର୍ବତ କହୁ, ତୁମ ଫଲଡାଉନ୍ କ'ଣ କହୁଛି, ଫଲଡାଉନ୍ କ'ଣ ହେଲା, ତୁମେ ସବୁବେଳେ ଫଲଡାଉନ୍ ହେଇକି ରହିଛି, ସେ ତ ମହାଜନ ସବୁ ଆଖି ଖୋଲି ଦେଇଯାଇଛନ୍ତି, ଆଉ ତୁମେ ସବୁବେଳେ ଫଲଡାଉନ୍, ତୁମେ କ'ଣ କହୁଛ ଉପରୁ ଉଠିଛ ବୋଲି, କିଛି ନାହିଁ, ବେଳେବେଳେ କୃଷ୍ଣ କନସିୟସନେସ୍କୁ ଯାଉଛ, ପୁଣି ପଳେଇ ଆସୁଛ। ସେଭଳି ଚିତ୍ତବୃତ୍ତିଟା ତାଙ୍କର, ସେ ସଙ୍ଗ ଯେତେବେଳେ ତାଙ୍କୁ ମିଳନ୍ତି, ମାନେ ରସିକ ନହେଲେ ତ ସେମାନେ ସେ ଭଗବାନ ସେଟା ତାଙ୍କୁ ସେ ରସଟାକୁ ଆସ୍ୱାଦନ କରେଇବେ, କାରଣ ତା ପୂର୍ବରୁ ସେମାନେ ପୁରା କମନ୍ ମ୍ୟାନ୍ ଭଳି ସମାଜରେ ରୁହନ୍ତି, ସାଧାରଣ ମାନ ଭଳି ରୁହନ୍ତି। କିନ୍ତୁ ମନେ ରଖିବାକୁ ପଡ଼ିବ, ତାଙ୍କ ଚିତ୍ତବୃତ୍ତିରେ କେବେ ବି ମାୟାର ସ୍ପର୍ଶ ଆସିପାରିବନି। ଯେମିତି ଆମ ଚିତ୍ତବୃତ୍ତିରେ ଆମେ କେତେ ଚେଷ୍ଟା କରୁଛେ କୃଷ୍ଣଙ୍କୁ ରଖିବା, ଆଉ କାହାକୁ ଚିନ୍ତା କରିବିନି, ଅପରାଧ କରିବିନି, କାହା ସାଙ୍ଗେ ଝଗଡ଼ା କରିବିନି, କେମିତି ଚଳିବିନି, ମୋର ମନ ଭିତରେ କାମାଣ କରିପାରିବନି, ଆମର ହେଇପାରୁନି, କାହିଁକି ସେ ବୃତ୍ତିଟା ରହିଛି ତାଙ୍କ ପାଖରେ, ସ୍ୱରୂପ ବୃତ୍ତିଟା, ସ୍ୱର ବୃତ୍ତିଟା ରହିଛି। ତେଣୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସହିତ ଡିସ୍କସନ୍ କରୁଥିଲେ, ସିଏ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପୁରା ପ୍ରଭାବିତ ହେଇଯାଉଥିଲା, ଆରେ କୃଷ୍ଣ ତତ୍ତ୍ୱର ଏତେ ଏତେ ପ୍ରବୀଣ। ତାପରେ ବିଭିନ୍ନ ସ୍ଥାନ ବୈବାହିକ ଜୀବନରେ ପ୍ରବେଶ କଲେ, ସେମାନେ ତ ସବୁ କ'ଣ ତାଙ୍କ ମହାଜନ, ତାଙ୍କ ସବୁ ସେ ଭାଷା ନାହିଁ, ତାଙ୍କୁ ସବୁ ସେ ଜିନିଷ ଲଗାଯାଏ, ମୋତେ ଭଲ ଲାଗେନି ସେ ଜିନିଷ କହିବା ପାଇଁ, ଯାଇଥିଲେ ବୃନ୍ଦାବନ, ବୃନ୍ଦାବନ ଗଲାବେଳେ ତାଙ୍କୁ ତାଙ୍କ ଜୀବନରେ ସବୁଠୁ ବଡ଼ ଜିନିଷ, ତାଙ୍କୁ ବହୁତ ସମୟ ଜ୍ୱର ହୁଏ, ତାଙ୍କୁ ବହୁତ ବୁଖାର ହୁଏ, ଏପରିକି 45 ଦିନ କେବଳ କ୍ଷୀର ଖାଇକି ରହିଥିଲେ ସେ। ଯେତେବେଳେ ନବଦୀପ ଧାମକୁ ଆସୁଥିଲେ, କାରଣ ତାଙ୍କୁ ସ୍ୱପ୍ନ ହେଲା, ଆଦେଶ ହେଲା, ଶିବଜୀ ତାଙ୍କୁ ଆଦେଶ ଦେଲେ, ବୃନ୍ଦାବନକୁ ଆଗେ ଗଲେ ନା, ତାଙ୍କର ଇଚ୍ଛା ଥିଲା ବୃନ୍ଦାବନ ରିଟର୍ଣ୍ଣ ନେଇ ବୃନ୍ଦାବନକୁ ଯାଇ ଭଜନ କରି। ସେଥିପାଇଁ ସେ ଯେତେବେଳେ ଜାଗାଟା କିଣିଲେ ଏଇଠି କେଉଁଠି ସ୍ୱାନନ୍ଦ ସୁଖଦ କୁଞ୍ଜ, ସେଠି ଲେଖିନାହାନ୍ତି ତାଙ୍କ ଭଜନଟା, କବେ ହେନ ପ୍ରଭୁ ନା, କବେ ଗୁରୁଦେବ କେବେ ମୋତେ ଯୋଗ୍ୟତା ଅର୍ପଣ, କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, ସେ ଲେଖିନାହାନ୍ତି। ଚିତ୍ତ ସ୍ଥିର ହେବେ ସକଲ ସହିବେ ଏକାନ୍ତ ଭଜିବ ହରି, ଇସୁ ସ୍ୱାନନ୍ଦ ସୁଖଦ କୁଞ୍ଜ ତାଙ୍କ ନାଁ ଦେଇଥିଲେ ସେ। ତାଙ୍କ ବୃନ୍ଦାବନ ହବ ତ ସେ ତ ନିତ୍ୟ ଲୋକ, ବୃନ୍ଦାବନ ହବ ସବୁବେଳେ ରହିବେ, ତାଙ୍କ ଇଚ୍ଛା ଥିଲା ରିଟାୟାର୍ଡ ପରେ ବୃନ୍ଦାବନ ଯିବେ ବୋଲି। ଆଉ ପ୍ରଥମେ ଯେତେବେଳେ ବୃନ୍ଦାବନ ଯାଇଥିଲେ ବହୁତ ଜ୍ୱର ହେଇଥିଲା ତାଙ୍କୁ, ତାଙ୍କୁ ପ୍ରାୟ ସମୟରେ ଜ୍ୱର ହୁଏ, କାହିଁକି ଜ୍ୱର ହୁଏ ସେଟା କିଏ ବୁଝିପାରିବେ ନା, କ'ଣ ଅଦ୍ଭୁତ। ଆଉ ସେ ସମୟରେ କୃଷ୍ଣ ଆସୁଛନ୍ତି ସବୁବେଳେ ତାଙ୍କ ପାଖକୁ, ପଥ ଭିତରେ କାଶି ହେଇକି ଯେତେବେଳେ ଯାଉଥିଲେ, ମଝିରେ ଟିକେ ଦେହ ଖରାପ ଥିଲା, ତାପରେ ପହଞ୍ଚିଗଲେ ବୃନ୍ଦାବନରେ। ବୃନ୍ଦାବନ ଯେତେବେଳେ ଭ୍ରମଣ କରୁଥିଲେ ସେତେବେଳେ ଜଗନ୍ନାଥ ବାବାଜୀ ମହାରାଜଙ୍କୁ ଭେଟିଲେ। ଜଗନ୍ନାଥ ବାବାଜୀ ମହାରାଜ ସେତେବେଳେ କ'ଣ କରୁଥିଲେ, 6 ମାସ ବୃନ୍ଦାବନ ରହୁଥିଲେ, 6 ମାସ ଗୌରଭୂମିରେ ରହୁଥିଲେ। ସେଠି ତାଙ୍କର ଯେତେବେଳେ ସଙ୍ଗ କଲେ, ତା ପୂର୍ବରୁ ସେ ମହାପ୍ରଭୁଙ୍କୁ ଡାକୁଥିଲେ, ସେ ବହୁତ ବଡ଼ ପ୍ରସଙ୍ଗ। ମୁଁ ତାଙ୍କ ଜୀବନ ଚରିତ ବିଷୟରେ ସେମିତି ଭକ୍ତ ନହେଲେ କହିବା ପାଇଁ ଭଲ ଲାଗିବନି, ବା ଇଏ ନୂତନ ଭକ୍ତମାନଙ୍କ ଦ୍ୱାରା ଆଲୋଚନାର ବିଷୟ ନୁହେଁ, ମହାଜନ କଥା ନା, ଶାସ୍ତ୍ର କଥା କହିବ, ମହାଜନ କଥା କହିବନି। ସବୁବେଳେ ମହାପ୍ରଭୁ ଘରେ କାନ୍ଦନ୍ତି, ପ୍ରଭୁ ମୋତେ ଜଣେ ଗୁରୁ ଦରକାର, ମୋତେ ମୋତେ ଗୁରୁ, ମୋତେ ମୁଁ କେମିତି ଗୁରୁ ଗ୍ରହଣ କରିବି। ସେତେବେଳେ ସେ ଗୁରୁ ଗ୍ରହଣ କରୁନଥିଲେ, ତ ମହାପ୍ରଭୁ ରାତିରେ ସ୍ୱପ୍ନରେ ଆସିଲେ, କହିବେ ଗୁରୁ ତୋ କଥାରେ ଆସି ପହଞ୍ଚିବେ। ତାପରେ ସେ ବିପିନ ବିହାରୀଙ୍କୁ ପ୍ରାପ୍ତ ହେଲେ, ବିପିନ ବିହାରୀ ଆସିଲେ ତାଙ୍କୁ ମନ୍ତ୍ର ଦେଲେ। କିନ୍ତୁ ବୃନ୍ଦାବନ ଗଲା ପରେ ଜଗନ୍ନାଥ ବାବାଜୀ ମହାରାଜ ଯେତେବେଳେ ଯେତେବେଳେ ଭେଟିଲେ, ତାଙ୍କ ଇଚ୍ଛାଟାକୁ ପ୍ରକାଶ କଲେ, ମୁଁ ବ୍ରଜରେ ଭଜନ କରି। ବ୍ରଜ କ'ଣ, ବ୍ରଜ ହେଲା ରସଭୂମି, ନିରସ ଲୋକ ଏଠି ରହିପାରିବେନି, ଚିତ୍ତବୃତ୍ତିରେ ଯାହାର ମାୟାରେ ଟିକେ ସ୍ପର୍ଶ ସେ ବ୍ରଜଧାମକୁ ଯିବା ଉଚିତ ନାହିଁ, ବହୁତ ଦୂରରୁ ସମ୍ମାନ ଗୌରଧାମ ରହିବା ଦରକାର, ଗୌରଧାମ ଉଦାର୍ଯ୍ୟ ଧାମ। ଗୌରଙ୍ଗ ମହାପ୍ରଭୁ କୃପା ପାଇଲେ, ନିତ୍ୟାନ୍ତ ପ୍ରଭୁଙ୍କ କୃପା ପାଇଲେ ତୁମେ, କାରଣ ରାଧାରାଣୀ ଭାରି ଷ୍ଟ୍ରିକ୍ଟ, ସେ ଟିକେ ଶୋଇପାରିବେନି, ସେ ବ୍ରଜଭୂମିରେ ଭଜନ କରି ସେଥିପାଇଁ ଲୋକ ଜଗତରେ ବହୁତ କମ୍। ଆଉ ସେ ଯାହା ସବୁ କହୁଛନ୍ତି ବ୍ରଜର ମହିମା ନାହିଁ, ସବୁଧାମର ମହିମା ଅଛି, ବ୍ରଜର ଯେମିତି ମହିମା ଅଛି, ବୃନ୍ଦାବନ ମହିମା ସେମିତି ଅଛି, କ'ଣ ସରି ଭୁବନେଶ୍ୱରର ନହିଁ, କ'ଣ ସରି ଭୁବନେଶ୍ୱର ମହିମା ଅଛି, ଆମର ପୁରୀର ମହିମା ଅଛି, ନବଦୀପ ଯେଉଁ ଧାମ ଯୋଶ ଯାହାର ନାମତତ୍ଵ ଆସିଛି, ନାମର ମହିମା ଅଛି, ଭାଗବତତ୍ଵ ଆସିଲା, ଭାଗର ମହିମା ଅଛି, ଧାମତତ୍ଵ ଆସିଲା, ଧାମର ମହିମା ଅଛି। ଆରେ କିନ୍ତୁ ଅଧିକାରଟା ଦେଖିବାକୁ ପଡ଼ିବ ନା, ଶ୍ରୀଗୌର ମଣ୍ଡଳ ଭୂମି ଯେବା ଜାଣେ ଚିନ୍ତାମଣି, ତାର ହୟ ବ୍ରଜଭୂମି ବାସ, ଆମ ସିଦ୍ଧାନ୍ତ ହେଲା ଏହା। କାରଣ ସେ ବା କଳିଯୁଗ ଲୋକ ବୁଝିପାରିବେନି ରାଧାରାଣୀଙ୍କୁ, ଆଉ ସେଥିପାଇଁ ସେ ମନା କଲେ, କହିଲେ ନାଇଁ ନାଇଁ ତୁମର କାର୍ଯ୍ୟ ରହିଛି ନବଦୀପ ଧାମରେ। ସେ 6 ମାସ ସେଠି ରହୁଥିଲେ, ଏଠି ରହୁଥିଲେ, ତାଙ୍କର ସଙ୍ଗ କରିକି ସେ ଫେରିଲେ। ତାଙ୍କର ଝଲକ, ତାଙ୍କର ଯେଉଁ ପ୍ରଭାବ, ଗୌର ନିଷ୍ଠାଟା ତାଙ୍କ ହୃଦୟ ଭିତରେ ପ୍ରବେଶ କଲା, ଆଗ୍ରତ କୃଷ୍ଣ ଥିଲେ। କିନ୍ତୁ ଏଇ ଯେଉଁ ଗୌରାଙ୍ଗ ମହାପ୍ରଭୁଙ୍କର ଯେଉଁ ଭାବଟା ତତେ ଜଗନ୍ନାଥ ଶିବାଜୀଙ୍କ ସଙ୍ଗ କରିକି ପ୍ରବେଶ କଲା ତାଙ୍କ ହୃଦୟ ଭିତରେ, ସେ ଉଦ୍ବେଳିତ ହେଇଗଲେ। ଆରେ ଗୌରାଙ୍ଗ, ତାପରେ ତ ବିଭିନ୍ନ ଜାଗାରେ ଭ୍ରମଣ କରୁଛନ୍ତି, ବିଭିନ୍ନ ସ୍ଥାନ, ତାଙ୍କ ତ ବହୁତ ବଡ଼ ଲୀଳା, ବହୁତ ଏ ସ୍ଥାନ ସେ ସ୍ଥାନ ସେ ସ୍ଥାନ ବୁଲି 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 ଯେତେବେଳେ ତାଙ୍କୁ ଦେହ ଭଲ ହେଇ, ତାଙ୍କୁ ଟ୍ରାନ୍ସଫର୍ କରିଦିଆଯାଇଛି କୁଆଡ଼େ, ଆସାମ ଆଡ଼େ, ସେ ଜଣେ ମୁଁ ଟ୍ରାନ୍ସଫର୍ ଆଉ ନା, ମୁଁ ରିଟାୟାର୍ଡ଼ ନେଇଯିବି, ମୁଁ ଆଉ ସର୍ଭିସ୍ କରିବିନି, ଗୋଟେ ଚାକର କାମ କରିବାଟା ଭାରି କଷ୍ଟ, ଏଇ ଯେଉଁ ସର୍ଭିସ୍ ଗୋଟେ ଚାକର କାମ, ସବୁବେଳେ ଅଧୀନ ରହିବ, ତୁମର ସ୍ୱାଧୀନତା କିଛି ନାହିଁ, ଭଜନ କରିବା ପାଇଁ କଷ୍ଟ। କିନ୍ତୁ ତାଙ୍କର ତ ଏସବୁ ଜୀବ ଜୀବ ଲୀଳା ଉଦ୍ଧାର, ସେତେବେଳେ ବ୍ରିଟିଶର୍ସ ମାନେ ଥାନ୍ତି, ମିଷ୍ଟର ପିକକ୍ ସେତେବେଳେ ସେ ଥାଏ ହେଡ଼, ଏଇ ତ ମାଜିଷ୍ଟ୍ରେଟ୍ ଲୋକ, ଆଙ୍କୁ ମାଜିଷ୍ଟ୍ରେଟ୍ ମାନଙ୍କୁ ପ୍ରାୟ ସବୁ ଚେଞ୍ଜ କରାଯାଏ, ତାଙ୍କୁ ଯେତେବେଳେ ଆସାମ ପକ୍କା ହେଲା, ସେ କହିଲେ ମୁଁ ଯିବିନି। କାରଣ ତା ପୂର୍ବରୁ କ'ଣ ହେଇଛି, ଏଣେ ଜଗନ୍ନାଥ ଶିବାଜୀଙ୍କ ସଙ୍ଗ କରିଛନ୍ତି, ଏଣେ ଚିନ୍ତା କରୁଛନ୍ତି ମୁଁ ରିଟାୟାର୍ଡ଼ ନେଇକି, ରିଟାୟାର୍ଡ଼ମେଣ୍ଟ ହେଇକି କୁଆଡ଼େ ଯିବି, ବୃନ୍ଦାବନ ଯିବି। ସେଠୁ ଗଲେ ତାରକେଶ୍ୱର, ତାରକେଶ୍ୱର ଯେଉଁ ଅଛନ୍ତି ଆମର ବେଙ୍ଗଲରେ ପ୍ରସିଦ୍ଧ ଶିବ ହେଲେ ତାରକେଶ୍ୱର, ତାରକେଶ୍ୱର ଯେତେବେଳେ ଯାଇଛନ୍ତି, ସେଠି ଯାଇ ରାତିରେ ରହିଛନ୍ତି, ତାରକେଶ୍ୱର ଆସି ନିଜେ ଆସି ତାଙ୍କୁ ସ୍ୱପ୍ନରେ ପୁରା ସିଧା ସାକ୍ଷାତ ଦର୍ଶନ ଦେଉଛନ୍ତି, କହିଲେ କୁଆଡ଼େ ଯିବ, ବୃନ୍ଦାବନ ଯିବ, ବୃନ୍ଦାବନ ଯାଇପାରିବନି, ତୁମର ଏଠି କାମ ଅଛି ନବଦୀପ, ନବଦୀପରେ ବହୁତ କାମ ଅଛି ତୁମର, ତୁମେ କେବେ ଚିନ୍ତା କରନି ବୃନ୍ଦାବନ ଯିବା ପାଇଁ, ତୁମର ଧାମ, ତୁମର ସ୍ଥାନ ହେଉଛି ନବଦୀପ। ତେବେ ସେ ବୁଝିପାରୁନଥିଲେ କ'ଣ ନବଦ୍ୱୀପରେ ମୋର କ'ଣ ସ୍ଥାନ ଅଛି, ମୋର କ'ଣ କାମ ରହିଛି। ତେଣୁ ସେତେବେଳେ ତାଙ୍କୁ ଆସାମ ଟ୍ରାନ୍ସଫର କରାଗଲା। ସେଠି ସେ ବିରକ୍ତ ହେଇଗଲେ, କହିଲେ ନା ମୁଁ ଆଉ ଆସାମ ଯିବିନି, ମୋର ତ ନବଦ୍ୱୀପ କହିଥିଲେ, ତାରକିଶୋର ମହାଦେବ କହିଛନ୍ତି ମୋତେ ନବଦ୍ୱୀପରେ ରହିବା ପାଇଁ, କମ୍ ସେ କମ୍ ମୁଁ ମିଷ୍ଟର ପିକକ୍ଙ୍କୁ ରିକ୍ୱେଷ୍ଟ କରିଛି। ତାହେଲେ ମିଷ୍ଟର ପିକକ୍ ନଥିଲେ, ଆଉ ଗୋଟେ କ'ଣ ମିଷ୍ଟର, ଗୋଟେ କ'ଣ ତାଙ୍କ ନାଁ, ସବୁ ବିଦେଶୀ ନାମ ମନେ ପଡ଼ୁନି। ତା ସିଏ ସେତେବେଳେ ଆବସେଣ୍ଟ ଥିଲେ, ଇଏ ତାଙ୍କ କାମ କରୁଥିଲେ, ତାଙ୍କୁ ରିକ୍ୱେଷ୍ଟ କଲେ, କହିଲେ ଆଜ୍ଞା ମୋ ଟ୍ରାନ୍ସଫର ମୋର ରିଟର୍ଣ୍ଣ ଦେବି। ସେ ଆମକୁ କେହି ଛାଡ଼ୁନଥିଲେ, ଆମ ପୁରୀରେ ଯେମିତି ସେ ମାଜିଷ୍ଟ୍ରେଟ ଥିଲେ, ଭଗବାନଙ୍କର ଭକ୍ତ ନା ସେମାନେ ସମସ୍ତେ ମହାନ ଗୁଣରେ। ଜଗତର ଗୋଟେ ସାଧାରଣ, ଜଗତର ସାଧାରଣ ଗୁଣଟା ଗୋଟେ ଯୁବକୁ ଆକର୍ଷଣ କରୁଛି। ଆଉ ଯେଉଁମାନେ ଭଗବାନଙ୍କୁ ହୃଦୟ ଭିତରେ ରଖିଛନ୍ତି, ତାଙ୍କ ଉପରେ କେହି ଗୁଣ ନଥିବ। ସେ ବ୍ୟବହାରିକ ଯେଉଁ କାର୍ଯ୍ୟ କରନ୍ତୁ, ସେଟା ସବୁ କୃଷ୍ଣ କାର୍ଯ୍ୟ ତାଙ୍କୁ। କାରଣ ଜଣେ କହିଛ ସେ କାହିଁକି ସବୁ କାମ କରୁଥିଲେ, ଆରେ ପବିତ୍ର କରୁଥିଲେ ଏତେ ଲୋକଙ୍କୁ, ତାଙ୍କୁ ଦର୍ଶନ କରୁଥିଲେ, ତାଙ୍କୁ ସଙ୍ଗ କରୁଥିଲେ, ସେମାନେ ସବୁ ସ୍ୱୀକୃତି ପ୍ରାପ୍ତ ହଉଥିଲେ। ମାନେ ତାଙ୍କର ବ୍ୟବହାରିକ ଜୀବନ କ'ଣ କରିବା ଦରକାର ଥିଲା? ଭଗବାନ ତାଙ୍କୁ ସେ ପକେଇବେ ସେମିତି, ଜୀବ ଉଦ୍ଧାର କିଏ କରିବ? ମହାଜନମାନଙ୍କୁ ଯିଏ ଦର୍ଶନ କଲେ, ତାଙ୍କୁ ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କଲେ, ତାଙ୍କୁ ଭଲ ପାଇଲେ, ଯେମିତି ତାଙ୍କ ଚାକର ଯେଉଁ ଥିଲେ ସବୁ, ତାଙ୍କର ଯେଉଁ ସବୁ ମାଜିଷ୍ଟ୍ରେଟ ମାନଙ୍କର ସବୁ ଚାକର ଥାନ୍ତେ ନା, ସେମାନେ କେତେ ଭାଗ୍ୟବାନ, ସ୍ୱୀକୃତି ସବୁ ଡାଇରେକ୍ଟ ଭକ୍ତି ଅନୁ ସ୍ୱୀକୃତି ପାଇଗଲେ। କିଛି କଥା ତାଙ୍କୁ ଭଲ ପାଉଥିବେ, ତାଙ୍କର ତାଙ୍କ ସେବା କରୁଥିଲେ, ଡାଇରେକ୍ଟ ଭକ୍ତି ଅନୁ ଶୁଦ୍ଧ ଭକ୍ତଙ୍କ ପୁରା ଭଗବାନଙ୍କ ନିଜ ଲୋକ ସେମାନେ ସବୁ, ସେଥିପାଇଁ ସେମାନେ ସବୁ ଭଗବାନ ତାଙ୍କୁ ଘୁରାନ୍ତି। ସେଠୁ ସେ ତାଙ୍କୁ କହିଲେ ନାଇଁ ନାଇଁ ତୁମେ ଜବ୍ ଛାଡ଼ିପାରିବନି, ତୁମକୁ ଆମେ ଛାଡ଼ିବୁନି, ତୁମେ ଆସାମ ନ ଯିବ, ତୁମେ କେଉଁଠି ଯିବ କୁହ, ଆମେ ସେଠି ତୁମେ ପଠେଇଦେବୁ। ସେତେବେଳେ ଭକ୍ତିମ ଠାକୁରଙ୍କୁ କେଦାର କ'ଣ ତାଙ୍କ ତାରକେଶ୍ୱରଙ୍କର କଥା ମନେ ପଡ଼ିଲା। ସେତେବେଳେ ଏଠି ଯିଏ ଥିଲେ ମାଜିଷ୍ଟ୍ରେଟ କେଠି ନବଦ୍ୱୀପରେ, ତାଙ୍କୁ କହିଲେ ମୋତେ ଆଜ୍ଞା ସେଇଠିକି ଦିଅନ୍ତୁ, ସ୍ୱରୂପଗଞ୍ଜ, ଯେଉଁଟା ସ୍ୱରୂପଗଞ୍ଜରେ ସେ ରହୁଥିଲେ, ରାଣୀ ଧର୍ମଶାଳାକୁ ପ୍ରଥମ ଥର କରିକି ଆସିଲେ। ନବଦ୍ୱୀପରେ ଯେଉଁ ରାଣୀ ଧର୍ମଶାଳା ଅଛି, ସେଇଠି ଆସିକି ରହିଲେ ପ୍ରଥମେ। ସେତେବେଳେ ସବୁ ଧର୍ମଶାଳା ଥିଲା, ଧର୍ମଶାଳାରେ ପ୍ରାୟ ସବୁ ସରକାରଙ୍କର ଲୋକମାନଙ୍କ ଆସିକି ରହିବେ, ତାପରେ ତାଙ୍କର ପାଟର ପାଟର କେଉଁଠି କ'ଣ ଘର ଭଡ଼ା ନେବେ କ'ଣ କରିବେ, ପ୍ରାୟତଃ ଧର୍ମଶାଳା ରୁହନ୍ତି। ସେତେବେଳେ ତାଙ୍କୁ ଜ୍ୱର ହୋଇଥାଏ, ତାଙ୍କର କିଛି ସହଯୋଗୀଙ୍କ ସହିତ ଆସିଲେ ସେ। ସେତେବେଳେ 45 ଦିନ କେବଳ ଏମିତି ଜ୍ୱର ହୋଇଥାଏ, ସେ କିଛି ବୁଝିପାରୁନାହାନ୍ତି ଯେ କାହିଁକି ସେ ଜ୍ୱର ମାନେ କେବଳ ତ ବିରହର ଭାବରେ ରହୁଥିଲେ, ସେ ବିରହ ଭାବରେ ରହୁଥିଲେ। 45 କେବଳ କ୍ଷୀର ଖାଇଛନ୍ତି, ଆଉ ସବୁ ସବୁବେଳେ ଲେଖାଏ ତାଙ୍କ ଡାଇରୀ, ତାଙ୍କ ଡାଇରୀ ସବୁ ବହୁତ ବଡ଼ ଡାଇରୀ, ସେ ଡାଇରୀ ସେ ଲେଖିଛନ୍ତି। ମୋର ମୋର ବୋଧହୁଏ ସ୍ୱର ନ ରହିପାରେ, କିନ୍ତୁ ମୋର ଗୋଟେ ଅବଶେଷ ରହିଗଲା ଯେ କାମନା ରହିଯାଉଛି ଯେ ଶିବଜୀ କାହିଁକି ମୋତେ କହିଥିଲେ, କେ ତାରକିଶୋର କାହିଁକି ମୋତେ କହିଥିଲେ ନବଦ୍ୱୀପରେ ତୁମେ ରୁହ, ତୁମର କିଛି କାର୍ଯ୍ୟ ରହିଛି, କ'ଣ ସେ କାର୍ଯ୍ୟ? କିନ୍ତୁ 45 ପରେ ତାହେଲେ ଆସି ପ୍ରାୟ ଆସି ପହଞ୍ଚିଲେ ନବଦ୍ୱୀପ ଧାମରେ, ସେ ରାଣୀ ଧର୍ମଶାଳାରେ ପ୍ରଥମ ଥର ପାଇଁ ରୋଷେଇ କଲେ। ଆଉ ସେତେବେଳେ ରୋଷେଇ କରିକି ମହାପ୍ରଭୁଙ୍କୁ ଚିନ୍ତା କରି ଭୋଗ ଲଗେଇଛନ୍ତି, ଆଉ ସେ ଅର୍ଣ୍ଣଟା ପାଇଛନ୍ତି, ତାଙ୍କ ଦେହରେ ଶିହରଣ ଆସିଲା। ତାଙ୍କ ଗୁରୁଭୂମି ନା ଆସି ଜାଣିଥିଲା, ଆରେ ମୁଁ ତ ମହାପ୍ରଭୁଙ୍କ ରାଧା ମାଧବଙ୍କ ପ୍ରସାଦ ପାଇଛି, ଆଉ ବ୍ରଜଭୂମିକୁ ଯାଇଛି, ସବୁଆଡ଼େ ପ୍ରସାଦ ପାଇଛି, ଆଜି ଗୌରଭୂମିରେ ମାନେ ମୁଁ ଏ ପୁଣି ଧର୍ମଶାଳା, ଧର୍ମଶାଳା କେତେ ଅତିଥି ରହୁଛନ୍ତି, କେତେ ଯାଉଛନ୍ତି, ସେଠି ଗୌରାଙ୍ଗ ମହାପ୍ରଭୁ ଚିନ୍ତା କରି ରୋଷେଇ କରି ସେଥିରେ ଭୋଗ ଅର୍ପଣ କରିଛନ୍ତି, ସେ ଅର୍ଣ୍ଣ ପାଟରେ ଦେଇଛନ୍ତି, ତାଙ୍କର ଅଷ୍ଟସାତୀ ଭାବ ବିକାର ଆସିଲା। ଆରେ ଏଇଠି ମୋତେ ଜୀବନ କଟେଇବାକୁ ପଡ଼ିବ, ସେଇଠି ସେ ସେତେବେଳେ ରହୁଥିଲେ। ସେତେବେଳେ ତାଙ୍କର ବିପିନ ବିହାରୀଙ୍କ ସହିତ ଏ ଜଗନ୍ନାଥ ବାବୁଜୀଙ୍କର କୃପାସିକ୍ତ ହେଇଗଲେ, ବିପିନ ବିହାରୀଙ୍କ ସହିତ ସମ୍ବନ୍ଧରେ ସେତେବେଳେ ଟିକେ ହେଇଗଲା। ସେତେବେଳେ ଏଥିପାଇଁ ହେଲା, ଇଏ ସେତେବେଳେ ଇଏ ଭଗବାନଙ୍କ ସହ ବ୍ୟବସ୍ଥା ଅଛି ନା, କେବେ ସେ ଅପରାଧ କରୁନା, ତାଙ୍କ ବିପିନ ବିହାରୀଙ୍କ ବିଷୟରେ ବହୁତ ସୁନ୍ଦର କଥା ରଚନା କରିଛନ୍ତି, କିନ୍ତୁ ଇଏ ତ ବହୁତ ଆଡ଼ଭାନ୍, ଇଏ ତ ସେ ଜଗତର ଲୋକ ନା। ତ ବିପିନ ବିହାରୀ ରଘୁନାଥ ଦାସ ଗୋସ୍ୱାମୀଙ୍କୁ ନେଇକି ଗୋଟେ ଷ୍ଟେଟମେଣ୍ଟ ଦେଲେ, ଯେଉଁଟାକି ଭକ୍ତିମନ ଠାକୁରଙ୍କୁ ବହୁତ ଦୁଃଖ ଲାଗିଲା, ତାଙ୍କ ପୋଜିସନକୁ ନେଇକି ସେ ବହୁତ ବଡ଼ ତର୍ଜମା ଅଛି। ସେଇଠୁ ସେ କ'ଣ କଲେ, ଆରେ ମହାପ୍ରଭୁ ମୋତେ ଆଦେଶ ଦେଇଥିଲେ, କିନ୍ତୁ ମହାପ୍ରଭୁଙ୍କର ନିଜ ଲୋକ ଏଇ ଜଗନ୍ନାଥ ସହ ଆସିଲେଣି, ମୁଁ ସେ ସେ ତାଙ୍କ କୃପାରୁ ମୁଁ ଆମକୁ ପ୍ରାପ୍ତ ହେଲି, ତେଣୁ ତାଙ୍କ ସହିତ ସମ୍ବନ୍ଧରେ ବଢ଼ିଲା, କାହା ସହିତ ଜଗନ୍ନାଥ ସହ ମହାରାଜଙ୍କ ସହିତ ସେ ପୁରା ତାଙ୍କ କୃପାରେ ଅଭିଷିକ୍ତ କରିଦେଲେ। ଜାଣିଦେଲେ ଜାଣିପାରିଲେ ମହାଜନ ମହାଜନକୁ ଚିହ୍ନିବେ, ଶୁଦ୍ଧଭକ୍ତ ହିଁ କେବଳ ଶୁଦ୍ଧଭକ୍ତକୁ ଜାଣନ୍ତି, ଶୁଦ୍ଧଭକ୍ତ ଛଡ଼ା ଆଉ କିଏ ଶୁଦ୍ଧଭକ୍ତକୁ ଜାଣନ୍ତିନି। ତେଣୁ ଭକ୍ତିମନ ଠାକୁରକୁ ସେ ଦେଖିଦେଇକି ଜାଣିଦେଲେ, କେବଳ ଶିକ୍ଷିତ ଦୃଷ୍ଟିରୁ ନୁହେଁ, ସେଠି ତାଙ୍କୁ ଆଦେଶ ଦେଇଥିଲେ, ନଦୀ ଆଗଦ୍ରୁମେ କିଏ ଲେଖିଛନ୍ତି ସେ ଭଜନ, ଭକ୍ତିମ ଠାକୁରଙ୍କ ନା ଆଉ କାହାର, ଭକ୍ତିମ ଠାକୁର ନଦୀ ଆଗଦ୍ରୁମେ ନିତ୍ୟାନନ୍ଦ ମହାଜନ ପାତିଆ ଚେ ନାମ ହଟ ଜୀବେର କାରଣ ଶ୍ରଦ୍ଧାବାନ ଜନ ହେ ଶ୍ରଦ୍ଧାବାନ ଜନ, ଏ ତାଙ୍କର ଭଜନ ସେ ଲେଖିଲେ। ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଭାବ ସେ ଯେଉଁ ଅର୍ଣ୍ଣ ଭୋଜନ କଲେ, ନିତ୍ୟାନନ୍ଦ ପ୍ରଭୁ ଭାବରେ ପୁରା ଆବିଷ୍ଟ ହେଲେ। ଜଗନ୍ନାଥ ଦାସ ମହାରାଜ ସେହି ସମୟରେ ତାଙ୍କୁ କହୁଛନ୍ତି, ଯାଅ ତୁମେ ସବୁ ନାମ ହଟ କର, ନଦୀ ଆଗଦ୍ରୁ ମେ ନିତ୍ୟାନନ୍ଦ ମହାଜ। ଏତେ ଗୁରୁ ଶକ୍ତିର ତାଙ୍କର ମାନେ ଯାହା କୁହନ୍ତି ପ୍ରଭାବ ଆସିଲା, ଆଉ ସିଏ ତ ପୁରା ଗୁରୁ ପ୍ରେମରେ ମଜିକି ରହିଲେ। ଆଉ ତାଙ୍କ ସ୍ୱରୂପଟାକୁ ଦେଖିଦେଲେ, ଯେ ମୁଁ କହୁଥିଲି ତାଙ୍କ ସ୍ୱରୂପଟା କ'ଣ, ତାଙ୍କ ସ୍ୱରୂପଟା ସେ ତାଙ୍କ ନିଜ ଭଜନ ଲେଖିଛନ୍ତି, ତାଙ୍କ ସ୍ୱରୂପଟାକୁ ତାଙ୍କ ନିଜ ଭଜନ ଗୋଲକ ବୃନ୍ଦାବନ ତାଙ୍କ ଭଜନଟା ତାଙ୍କର ସ୍ୱରୂପଟା କ'ଣ ସେ ଲେଖିଛନ୍ତି, ଆଉ ତାଙ୍କର ଭଜନ ଗୋଟେ ଇଙ୍ଗିତ ଦେଇଛନ୍ତି। ଆମି ଭାଗ୍ୟହୀନ ତିଅର ବାଚୀନ ନା ଜାନି ଭକତିଲେ ସ ନିଜ ଗୁଣେ ନାଥ କର ଆତ୍ମସାତ ଘୁଚାଇଆ ଭବ କ୍ଲେସ ସିଦ୍ଧ ଦେହ ଦିଆ ବୃନ୍ଦାବନ ମାଝେ ସେବା ମୃତ କର ଦାନ ପିଆଇଆ ପ୍ରେମ ମତ କରି ମୋରେ ନିଜାନନ୍ଦ ପିଆଇଆ ପ୍ରେମ ମତ କରି ମୋରେ ସେବାନନ୍ଦ ସୁନା ସୁନ ନିଜ ଗୁଣ ଗାନ। ତାଙ୍କର ପଦ ମାନେ ଅଦ୍ଭୁତ ପଦ, ଅଦ୍ଭୁତ। 120 ବର୍ଷର ବୟସରେ ବାବା ଥିଲେ ସେତେବେଳେ ଜଗନ୍ନାଥ ଶିବାଜୀ ମହାରାଜ, ଦେଖିକି ଜାଣିଦେଲେ ଇଏ ନିଜ ଲୋକ ବୋଲି। ଆଉ ତାଙ୍କ ଭାବ ଦେଖୁନା, ସେ ଭଜନ ଜଣା ପଡ଼ିବ ନା ତାଙ୍କ ଭାବ, ଆଉ ମତେ ବୃନ୍ଦାବନରେ ସିଦ୍ଧ ସିଦ୍ଧ ଦିଆ। ଆମି ଆମି ଭାଗ୍ୟହୀନ ଅତି ଅର୍ବାଚୀନ ନା ଜାନି ଭକତି ଲେସ୍, ମୋର ଭକ୍ତି ନାହିଁ, ଅତି ନିଚ ଲୋକ, ନିଜ ଗୁଣେ ନାଥ କର ଆତ୍ମସାତ ଘୁଚାଇ ଭବ କ୍ଲେସ, ବହୁତ ଦୁଃଖୀ ଲୋକ ମୋତେ ଘୁଚେଇ ଦିଅନ୍ତି। ସବୁ ସତ୍ୟ ଦୁଃଖୀ ନହେଲେ କାହାର ଦୈନ୍ୟତା ନା, ଆମର କ'ଣ ଦୈନ୍ୟତାରେ ଦୈନ୍ୟତା ନା କ'ଣ, ସଂସାର ପୀଡ଼ାଟା ଆମର ଦୈନ୍ୟତା ମୋତେ ଲାଗେ। ମୁଁ ମୋ କଥା କହୁଛି, ସଂସାର କଷ୍ଟ ଯୋଗୁଁ ଆମେ ଦୈନ୍ୟତା ଆସୁଛି, ସ୍ୱରୂପ ଶକ୍ତିର କୃପାରେ କୃପା ଶକ୍ତିରେ ଆମର ଦୈନ୍ୟତା ଆସିନି। କୃପା ଶକ୍ତିର ଦୈନ୍ୟତା ଆସିଲେ ପାତ୍ରତା ହେଇଗଲା ଭକ୍ତି ରଖିବା ପାଇଁ। ଯିଏ ଆଜି ଯାହାର ଦୈନ୍ୟତା ଗୁଣ ରହିଛି କୃପା ବିନା, ସେଟା ସଂସାର କ୍ଲେଶ। ସଂସାର ଆମକୁ ଏମିତି କରିଛି, ଆମେ ନିଜେ ବାଧ୍ୟ ହେଇକି ଦୈନ୍ୟ ହଉଛେ, କିନ୍ତୁ କୃପା ଶକ୍ତିର କୃପା ଶକ୍ତିର ଦୈନ୍ୟ ହେଲେ ଏଇ ଭାବ ଆସିବ। ସିଦ୍ଧ ଦେହ ଦିଆ ବୃନ୍ଦାବନ ମାଝେ ସେବା ମୃତ କର ଦାନ ପିଆଇଆ ପ୍ରେମ ମତ କରି ମୋରେ ସୁନ ନିଜ ଗୁଣ ଗାନ। ମୋତେ ମୋତେ ପାଗଳ କରିଦିଅନ୍ତୁ, ପ୍ରେମ ସେବାନନ୍ଦ ଦେଇକି ମୋତେ ସିଦ୍ଧ ଦେହ ଦିଅନ୍ତୁ, ବୃନ୍ଦାବନ ମୋତେ ସ୍ଥାନ ଦିଅନ୍ତୁ, ମୋ ମୁଖରୁ ଆପଣ ଟିକେ ନିଜ କଥା ନିଜ ଗୁଣଗାନ ଟିକେ ଶୁଣନ୍ତୁ। ବ୍ରଜ ଭାବ ଅଲଗା ଭାବ, ଇଏ କ'ଣ ଆଜିକାଲିର ଇଏ ପ୍ରଚାରର ଭାବ, ଆଜିକାଲି କ'ଣ ଯେମିତି ଆମେ ପ୍ରଚାର କରିକି ଲୋକମାନେ ଦେଖୁଛେ ଶିଖଉଛେ, ଏସବୁ କ'ଣ କାମନା କ'ଣ, ସେ ବହୁ ଉନ୍ନତ ଜିନିଷ, ବହୁ ଉନ୍ନତ ଜିନିଷ। ସେ ଉତ୍ତମ ଅଧିକାରୀ ପ୍ରଚାର କରି ସେ ମଧ୍ୟମ ଅଧିକାରୀ ସ୍ତରକୁ ଆସିବ, ରସାସ୍ୱାଦନ କରିବା ପାଇଁ ସେ ଜଗତ ପାଇଁ ଏଇଟା ଭଗବାନ କାମଟା ନା ସେ କରିବ, ଏଇସବୁ ରସାସ୍ୱାଦନ ଜିନିଷ। ସେଠି ସେ ଲେଖିଲେ, ଯୁବା ଯୁଗଳ ସେବାୟ ଶିରାସ ମଣ୍ଡଳେ ନିଯୁକ୍ତ କର ମାୟ ଲଲିତା ସଖୀର ଯୋଗ୍ୟ କିଙ୍କରି ବିନୋଦ ଧରିଛି ପାୟ। ତାଙ୍କ ସ୍ୱର ଗୁଡା ସବୁ ଲେଖିଦିଏ ମହାଜନ କ'ଣ, ତାଙ୍କ ଜନ୍ମ, ତାଙ୍କର ଏଇ ଯୋଉ ସେ କୋଉ ଟିଚର ଥିଲେ କ'ଣ, ଏଥିରୁ ତମେ ଜାଣିବ ନା କ'ଣ, ତାଙ୍କ ସ୍ୱରୂପ ହେଉଛି ଏହା। ଯୁଗଳ ସେବା ଶ୍ରୀରାସ ମଣ୍ଡଳ ନିଯୁକ୍ତ କର ଆମାରେ, ମତେ ଯୁଗଳ ସେବାରେ ସିଦ୍ଧ ଦେଇକି ବୃନ୍ଦାବନରେ ରଖନ୍ତୁ, ଯୁଗଳ ସେବାରେ ଟିକେ ସ୍ଥାନ ଦିଅନ୍ତୁ। ଲଳିତା ସଖୀର ଅଯୋଗ୍ୟ କିଙ୍କରି ବିନୋଦ ଧରିଛି ପା, ଲଳିତା ସଖୀର ଅଯୋଗ୍ୟ କିଙ୍କରି, ଲଳିତା ସଖୀର କିଙ୍କରି ହେଲେ କିଏ, ରୂପ ଗୋସ୍ୱାମୀ ଲଳିତାଙ୍କର ଲିଡର। ସଖୀ ମାନଙ୍କର ଗ୍ରୁପ ଅଲଗା, ମଞ୍ଜୁରୀ ମାନଙ୍କର ଗ୍ରୁପ ଅଲଗା, ମଞ୍ଜୁରୀ ମାନେ ଅନ୍ତରଙ୍ଗ ସେବା ପ୍ରାପ୍ତ ହୁଅନ୍ତି ସଖୀ ମାନଙ୍କ ଠାରୁ, ସଖୀ ମାନଙ୍କ ନିର୍ଦ୍ଦେଶ ସେବା କରନ୍ତି, କିନ୍ତୁ ସଖୀ ମାନେ ସେଠି ପ୍ରବେଶ କରିବେନି କୁଞ୍ଜ ଭିତରେ, ମଞ୍ଜୁରୀ ମାନେ କରିବେ। ମଞ୍ଜୁରୀ ମାନଙ୍କ ଯୁଥରେ ରୂପ ଲଳିତାଙ୍କ ଯୁଥ ଭିତରେ ରହିଲେ ରୂପ ମଞ୍ଜରୀଙ୍କ ସହିତ ଅଷ୍ଟମଞ୍ଜରୀ, ଅଷ୍ଟମଞ୍ଜରୀ ଭିତରେ ଇଏ ହେଲେ କମଳ ମଞ୍ଜରୀ, ଏଇ କମଳ ମଞ୍ଜରୀ ଥିଲେ। ଆଉ ସେ କମଳ ମଞ୍ଜରୀ ବୋଲି ସେ ନିଜେ ଲେଖିଦେଇଛନ୍ତି ତାଙ୍କ ଭଜନରେ, ସେ ଜଗତର ଲୋକ ଆଉ ଆଉ ତାଙ୍କୁ ତ ଭାଗବତ କ'ଣ ବୁଝିବା ବାପା। ଆମର ସବୁ ବୈଷ୍ଣବ ଭଜନ ମୁଖ୍ୟ ନା, ବିଶେଷ କରି ଭକ୍ତିମନ ଠାକୁରଙ୍କର, ନରୋତ୍ତମ ଦାସ ଠାକୁରଙ୍କର ବୈଷ୍ଣବ ଭଜନ ଉପରେ ଆମର ଗୋଟେ ପାରଙ୍ଗମତା ରହିବା ଦରକାର, ତାକୁ ସେଟା ଆମ ଜୀବନର ସର୍ବସ୍ୱ ହେବା ଦରକାର। ଭଜନ ଗୁଡ଼ିକ ସବୁବେଳେ ବୈଷ୍ଣବ ଭଜନ ନିଜ ସବୁ ଗାନ ଭକ୍ତି, ଏଇଟା ହିଁ ଭକ୍ତି, ଏଇଟା ହିଁ ଆମର ଭକ୍ତି। ବୈଷ୍ଣବମାନଙ୍କର ସମ୍ପୂର୍ଣ୍ଣ ଶକ୍ତି ଗୌର ଶକ୍ତି ସେଥିରେ ସେ ରଖିଦେଇକି ଯାଇଛନ୍ତି, ସେ ନିଜ ଲୋକ ସେଠି ଲେଖିଛନ୍ତି ତାଙ୍କର। বরণে তারি তো বাস তারা বলি কমল মঞ্জরি না সাড়ে বার বর্ষ বয়স ছত স্বানন্দ সুখদ ধাম স্বরূপ এসব কোন এই জায়গা বুঝবে আমি বুঝবে না কোন জগতের কাউকে এটা কহিলে কে বুঝিব পূর্বাচার্যঙ্ক প্রতি তো আমার বিলকুল আখি যাওনি তাদের যে প্রভুপা সবল কোন তাদের চরণ সেবি ভক্ত সনিবাস জনমে জনমে মোর এই অভিলাষ আমার পরম্পরা কেতে মহান পরম্পরা আগে আরম্ভ করা যায় মন্দি অহম শ্রীগুরু শ্রীগুরু বৈষ্ণবাংশ বঞ্ছা কল্পতর করেছে কোন বর্তমান পাই বর্তমান বৈষ্ণব বঞ্ছা কল্পতর করছে না কোন বঞ্ছা কল্প সব বৈষ্ণব পাই অদ্ভুত বৈষ্ণব তত্ত্ব আমার তো পাত্রতা নাই আমি কোন অনুভব করি আদম সে কিছু নাই মর্কটকু যা কে মণি দেলে তার অবস্থা যা করেছে আমি এত বড় ধন দিয়ে যাই গৌরঙ্গ নিজ জন মানে কিন্তু আমি বুঝিয়া কোন আমার তো মাকড় বুদ্ধি সেটা হবনি সেসব নিজ জন সেমানে সে লিখিছেন সে কথা বরণে তারিত বাস তারাবলি মর বস্ত্রটা তারাবলি তারাবলি মানে আকাশের তারা মানক ভালো আকাশে বর্ণ হল নীল তা দেহে তারা রয়েছে যে বর্ণ মো বস্ত্র হচ্ছে সেই বর্ণ তাঁর স্বরূপটা এটা আর বর্ণে তারিত মো বর্ণটা হচ্ছে মানে নীল বর্ণ আকাশের বর্ণ তা দেহে তারা বর্ণ হচ্ছে মোর বস্ত্র কমল মঞ্জরী না মো না হচ্ছে কমল মঞ্জরী সাড়ে বার বর্ষ বয়স সত মো বয়স হচ্ছে সাড়ে বার বর্ষ ভক্তি ঠাকুর কুচি ও স্বানন্দ সুখদ ধাম তাকে সবাই স্বানন্দ সুখদ কুঞ্জ স্বানন্দ সুখদ কুঞ্জ সে শেষ সময় সে স্থান কিনি জায়গাটা কিনিকি সেটা কুঞ্জ কারণ বৃন্দাবন যাবেনি বৃন্দাবন এ গুরুধাম গুরুধাম সে তো বৃন্দাব এত প্রচনা এটি প্রেমর যা কুহ গঙ্গা তটের সে লেখিলে কোটি কম লেখিলে হা সুরধ্বনি তটে হারাধি হা কৃষ্ণ বলি কবে গৌরবনে সে গৌরবন লেখুলে না সবাই সেটি কোথাও বন অছি বৃন্দাবন বন অছি সেটি বন কোথায় হল সে কেবে লেখিবেনি গৌরভূমি বলি বা নবদ্বীপ ধাম কবে গৌরবনে সুরভি সুরধ্বনি তটে গঙ্গা তটের কবে গৌরবন সবাই লেখুলে সে গৌরবন লেখুলে হারাধি হা কৃষ্ণ বলি কান্দিয়া বেড়াব দেহ সুখ ছাড়ি কেত কান্দি সুপোচ গৃহ তেমাগিয়া খাইব পিব সরস্বতী জল সরস্বতী জল সে স্বানন্দ সুখ কুঞ্জ পাখে যাচ্ছেন তখন সরস্বতী কুহ না সে জলঙ্গি যেটা কুচন সে সরস্বতী না সরস্বতীঙ্কর ধারাটা আসছেন সেটু সুপোচ গৃহ তেমাগিয়া খাইব পিব সরস্বতী জল তাপরে পুলিনা পুলিনা হ্যাঁ পুলিনা পুলিনা গড়া গড়াই দিব করি কৃষ্ণ কোলা হ সেসব ভাব তাঙ্কর সব সাড়ে বারো বর্ষ মোর বয়স মো না কমল মঞ্জরী আনন্দ সুখদ কুঞ্জরে মোর সেবা তাঙ্কর স্বরূপ অবস্থা তো তাঙ্কর বাবাঙ্কু যেতলে ভেটিলে 120 বর্ষ বাবা জগন্নাথ শিবাজী মহারাজ এই গৌর ভাবটাকু কারণ এই তো যা আমরা পূর্বশ আলোচনা করেছি বৈষ্ণব তত্ত্ব যা কালি পড়েছিল না সমান ধর্মী হয়ে গেলে কৃপাটা সেটি পড়েযাব কৃপার স্বরূপ ধর্ম হলে সে ট্রান্সফর হবে পড়ে যাবে আর সমান ধর্মী তাঙ্কে তো সে বরণ করেদেলে সাধু বরণ কলা মানে তাঙ্কে তাঙ্কে কৃপাটা সেটি পড়েলে আর গৌর কৃপা আর সে রাণী ধর্মশালা রহিয়া ভিতরে তা ভিতরে সে প্রায় পাখাপাখি গ্রন্থ সব 1990 মশিয়ার সে সরি 1890 না কেত মশিয়া 1890 মশিয়ার 100 অধিকা গ্রন্থ সে রচনা করছেন 100 অধিকা গ্রন্থ আর তাঙ্ক গ্রন্থর সার যেমনি যা সেলা সব গৌর শিক্ষা আনিকি রখিছেন সব গৌরাঙ্ক মা জৈব ধর্ম তাঙ্কর এই যে গীতাবলী শরণাগতি আমার কোন কৃষ্ণ সঙ্গীতা প্রেম প্রদীপ গ্রন্থ তাঙ্কর তো মাপ গ্রন্থ সব রচনা করে দিয়ে যাইছেন তাকে বৈষ্ণব মানে বৈষ্ণব মানক সে তাঙ্কর তো সব যা ব্যাসদেব রচনা করি গলে এসব গোস্বামী মানকর যাহা সব গ্রন্থর সারা জিনিস লা তাকে রচনা করে দিয়ে রখি দিয়ে গলে ভক্তি বিনোদ ধারা আমার এটা ধারাটা হচ্ছে ভক্তি বিনোদ ধারা আমি গৌড়ি কিন্তু আমি ধারা কুহ ভক্তি বিনোদ ধারা কারণ এ ধারা এত ସୂକ୍ଷ୍ମ ଆଉ ଏତେ ଗଭୀର ଏଠି କୋଉଠୁ ପଶିବ ତୁ ଜାଣିପାରିବନି। ରାଧାକୃଷ୍ଣ ପ୍ରେମ ଯାଇକି ବୋଇଲାଣି ଦେଖୁନ ସିଦ୍ଧ ଦେହ ତୁମେ ପାଇବ ତୁମେ ଯାଇକି କୋଉ ସିଦ୍ଧ ଦେହ ଲାଳସା ହଉଛି ଖାଇବା ପିଇବା ଆମେ ଛାଡ଼ିପାରୁନି ମୋର ଅସୁବିଧା ହେଇଗଲା ମୁଁ ବଞ୍ଚିବି କେମିତି ମରିବି କେମିତି ଆମେ ଚିନ୍ତା କୌଣସି ସିଦ୍ଧ ଦେହ କିଏ ଚିନ୍ତା କରିବ ଆମ ଲାଳସା ହିଁ ସେଠି ରହିଲାଣି ଭଜନ ଲାଳସା ଦେଖିଲେ ଦେଖୁନାହାନ୍ତି ସେ ଲାଳସାମୟୀ ପ୍ରାର୍ଥନା ଶିଶୁ ରଚନା କରିଛନ୍ତି ଏଇଟା ଲାଳସାମୟୀ ପ୍ରାର୍ଥନା ତାଙ୍କର ଶିକ୍ଷା ଯଦି କୁହା ହବ ବର୍ଷ ବର୍ଷ ଲାଗିବ ଭଜନ ନିଷ୍ଠା କେଉଁଠି ସେବା ନିଷ୍ଠା କେଉଁଠି କେଉଁ ଭଜନ କେଉଁଟା ଲେଖିଛନ୍ତି ସବୁ 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 ତାର ପୁରା ଏସବୁ କ'ଣ ଆଜିକାଲି କହିବାକୁ ଭୟ ହିଁ ଲାଗୁଛି। ଆଉ ପ୍ରକୃତରେ ଯୁଗାଚାର୍ଯ୍ୟ ପୂର୍ବ ଯେତିକି କହୁଛନ୍ତି ସେତିକି ତୁମେ ଶୁଣ ଅଧିକା ତୁମେ ଶୁଣିଲେ ତୁମ ମୁଣ୍ଡ ଖରାପ ହବ କାରଣ ତୁମେ ତ ଅଧିକାର ନାହିଁ ତୁମେ ଭୋଗ ଛାଡ଼ିବ ଭୋଗ ବୁଦ୍ଧି ଛାଡ଼ୁନ ତୁମେ ଶୁଣି କ'ଣ କରିବ ତୁମେ ଭୋଗ ତୁମର ଭଜନ ଲାଳସା ନାହିଁ ତୁମେ କ'ଣ କରିବ ତୁମେ ଶୁଣିଲେ ବି ଡିଷ୍ଟର୍ବ ହବ ଆଉ କିଛି କରିପାରିବେନି ମୋତେ ଏଇଆ ଲାଗୁଛି। ଆଉ ତୁମେ ତ ଏତେ ଗୋଟେ ଭୋଗ ଲାଳସା ଛାଡ଼ିପାରୁନ ତୁମେ ତୁମର ଶରଣାଗତି ପୃଥକୁ ଆସିପାରୁନ ତୁମେ ଏସବୁ ଶିକ୍ଷା କ'ଣ ବୁଝିବ ତାଙ୍କର ଯେଉଁ ଭଜନ ଗୀତାବଳି ସବୁ ରହିଛି କେଉଁଠି ଭଜନ ନିଷ୍ଠା ଅଛି କେଉଁଠି ଭକ୍ତିର ନିଷ୍ଠା ଅଛି କେଉଁଠି ରୁଚିର ନିଷ୍ଠା ଅଛି କେଉଁଠି ଆସକ୍ତିର ନିଷ୍ଠା ଅଛି କେଉଁଠି ଶ୍ରଦ୍ଧାର ନିଷ୍ଠା ଅଛି କେଉଁଠି ଶରଣାଗତିର ଅଛି ସବୁ ସବୁ ଗୋଟେ ଗୋଟେ ଦେଖେଇ ଦେଇଛନ୍ତି ସେ ସବୁ ଇଣ୍ଡିକେଟ୍ କରିକି ସବୁ ପୁରା ରହିଛି। ଆଉ ଜଣେ ଯଦି ଭଜନ ଭଜନାନନ୍ଦୀ ନ ହବ ବା ଗୋଟେ ଆସକ୍ତି ତାର ସାଧୁ ଗୁରୁ ବୈଷ୍ଣବ ପ୍ରତି ଶିକ୍ଷା ପ୍ରତି ନ ରହିବ ଆଉ ଏଇଟା କ'ଣ ଏଇଟା କ'ଣ ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ କଥା ନା କ'ଣ ଖାଲି ଗୋଟେ ଶୁଣିଦେବି ମନଟା ଆଡ଼ଜଷ୍ଟମେଣ୍ଟ କରିବା ଏଇଟା ଭଜନ ରହସ୍ୟ ଗୁଡ଼ାକ ନା ଭଜନ ରହସ୍ୟ ତାଙ୍କୁ କହିଦେଲେ କନିଷ୍ଠ ଅଧିକାରୀ ଶୁଣିଲା ମାନେ ଡିଷ୍ଟର୍ବ ହେଇଛି କହିବାରେ ଏଇଟା କିଛି ନାହିଁ ମୁଁ ଯାଇକି ଗୋଟେ ଗୋଟେ ଏକାନ୍ତର ଭଜନ କରିବି କହିକି ଭଜନ କରିବି ତ ଭୋଗ ଲାଳସା ଆସିକି ଭଜନ କରିବୁ ଯୁଆଡ଼େ ଯେଉଁ ସେ ଭୋଗୀ ନ ଖାଇଲେ ବି ଭୋଗୀ ମନ ରଖ ତୁମେ ନ ଖାଇଲେ ବି ଚିତ୍ତବୃତ୍ତିରେ ଭୋଗ ରହିବ ଛିଡ଼ା ପିନ୍ଧିଲେ ବି ଭୋଗ ରହିବ ଭୋଗୀଟା ତ ଭୋଗୀ ଆଉ ସେଥିରୁ କ'ଣ ଅଛି ଗରିବ କ'ଣ ଭୋଗୀ ନୁହେଁ କି ନା ଧନୀ ଭୋଗୀ ନୁହେଁ ନଥିଲା ଥିବା କଥା ତୁମର ଲାଳସା ରହିଲା ବିଶ୍ୱର ଲାଳସାଟା ରହିଲା ସେ ବସ୍ତ୍ର ଖାଇବା ପିଇବା ଯୋଉଠି ଯାହା ରହିବ ତୁମ ଭୋଗୀ ଜୀବଟା ସିଏ ସେଥିପାଇଁ ତାଙ୍କୁ ଏଇ କେବଳ ସ୍ୱୀକୃତିଟା ଯଦି ପ୍ରାପ୍ତ ହେବେ ଗୁରୁ ବୈଷ୍ଣବଙ୍କର ତାର ତାଙ୍କର ଗୋଟେ ସେବା ଅଭିଳାଷା ଆସିବ ସେଠି ପ୍ରାର୍ଥନା କେତେ ଆଚାର୍ଯ୍ୟମାନେ କେତେ ସୁନ୍ଦର ସବୁ ଯୋଡ଼ି ଦେଇଗଲେ ନା ଆଉ ତୁଳସୀଙ୍କୁ ପ୍ରାର୍ଥନା କରିକି ଆମେ କହୁଛେ ଆଉ ସେବା ଅଭିଳାଷ ହଁ ସେବା ଅଧିକାର ଦିଏ କର ନିଜ ଦାସୀ ଥାଉ ନଥାଉ ଯାହା ଥାଉ ସବୁବେଳେ ତ ଲାଳସା ଗୋଟେ ବିଶ୍ୱ ଲାଳସା ରହିଲେ ନା ସେଥିପାଇଁ ନିତ୍ୟାନନ୍ଦ ପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା ଗୌର ଗୌର ନିତ୍ୟାନନ୍ଦ ଛାଡ଼ିକି ଆଉ କ'ଣ ଅଛି ନା କ'ଣ ମହାପ୍ରଭୁ ସେ ବିଷ୍ଣୁଜନ ସ୍ୱାମୀ ପ୍ରଭୁପାଦଙ୍କର ପ୍ରଭୁପାଦଙ୍କ ସାଙ୍ଗେ ଡିସ୍କସନ୍ କରୁଥିଲେ ଏବେ ତ ଟିକେ ପଢ଼ିବାକୁ ମିଳୁଛି ଯାହା ହଉ କେତେ ତଥାପି ତ ବହୁତ ବ୍ୟସ୍ତ ଭିତରେ ଯେତିକି ପଢ଼ୁଛି ପଢ଼ୁଛି ଦେଖୁଛି ବିଷ୍ଣୁଜନ ସ୍ୱାମୀ ପ୍ରଭୁପାଦଙ୍କ ଦ୍ୱାରା ଡିସ୍କସନ୍ କରୁଛନ୍ତି ପ୍ରଭୁପାଦଙ୍କ ପୁରା ଫାଇଡ଼ କରିଦେଉଛନ୍ତି ପ୍ରଭୁପାଦ କହୁଛନ୍ତି କ'ଣ ମୋତେ ତୁମେ ସାହାଯ୍ୟ କର ଭକ୍ତିବିନୋଦ ଠାକୁର ଭକ୍ତିବିନୋଦ ଠାକୁର କଥା କହୁଛନ୍ତି କୃଷି ଜଣେ ମହାଜନ ଆସିଥିଲେ ସେ ମାଜିଷ୍ଟ୍ରେଟ୍ ଥିଲେ ସେ ଦିନକୁ 2 ଘଣ୍ଟା 3 ଘଣ୍ଟା ଶୋଉଥିଲେ ସାତଟା ବେଳକୁ ଅଫିସ୍ କାମ ସାରିକି ଆସିବେ ପାଞ୍ଚଟା ସାଢ଼େ ପାଞ୍ଚଟା ଛଅଟା ଭିତରେ ଆସିକି ସନ୍ଧ୍ୟା ବନ୍ଦନା କରିଦେଇକି ପ୍ରସାଦ ପାଇକି ଶୋଇଯାଉଥିଲେ ସାଙ୍ଗେ ସାଙ୍ଗେ ଉଠୁଥିଲେ ମାତ୍ର 3 ଘଣ୍ଟା ପରେ ରାତିରେ ଉଠିଲେ ଆଉ ରାତି ମାନ ଗ୍ରନ୍ଥ ରଚନା କରୁଥିଲେ କିନ୍ତୁ ତାଙ୍କର ଗୋଟେ ଅଭିଳାଷ ରହିଯାଇଥିଲା କାରଣ ସିଏ ହିଁ ଚାହିଁଥିଲେ କେତେବେଳେ ପାଶ୍ଚାତ୍ୟ ଦେଶର ଭକ୍ତମାନେ ଭାରତ ଭୂମିକୁ ଆସିବେ ଭାରତୀୟମାନେ ବିଦେଶୀମାନେ ଏକା ସାଙ୍ଗରେ ଗୌରଭୂମିରେ ଜୟ ସଚ୍ଚିନନ୍ଦନଙ୍କୁ ହିଁ ନାଚିବେ ପୂର୍ବ ସବୁବେଳେ ଏଇଟା ଚିନ୍ତା କରୁଥିଲେ ଆଜି ଭକ୍ତିନ ଠାକୁରଙ୍କର ଇଚ୍ଛାଟା ପୂର୍ଣ୍ଣ ହେଲା। ଆଜି ଜଗତରେ ଯେଉଁ ପୃଥିବୀ ତ ଅଛି ଏତେ ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ନାମ ଯଦି ପ୍ରଭୁପାଦ ନଥାନ୍ତେ ନା ଆସିନଥାନ୍ତେ ନା ବା ମହାପ୍ରଭୁ ଏଇଟା ତାଙ୍କ ଦ୍ୱାରା ନ କରିଥାନ୍ତେ ଏଇଟା ସବୁଦିନ ପାଇଁ ଶାସ୍ତ୍ର କେବଳ ରହିଯାଇଥାନ୍ତା ପୃଥିବୀରେ କେମିତି ଆଜି ଗୋଟେ ହରେ କୃଷ୍ଣ କହିବା ଯୁଆଡ଼େ ଯାଉଛନ୍ତି ହରେ କୃଷ୍ଣ ତୁମେ ଯେକୌଣସି ଡିବଡ଼ି ଯାଉଛି ନା ଯେଉଁ ଆଫ୍ରିକା ଯାଅ ଲଣ୍ଡନ ଯାଅ ଯୁଆଡ଼େ ଦେଖିବେ ହରେ କୃଷ୍ଣ ଡିବଡ଼ି ସବୁ ଲୋକ ଜାଣିଛନ୍ତି ହରେ କୃଷ୍ଣ ସମସ୍ତେ ଜାଣିଛନ୍ତି ହରେ କୃଷ୍ଣ ତେଣୁ ପ୍ରଭୁପାଦ ବିଷ୍ଣୁଜନ ସ୍ୱାମୀଙ୍କୁ କହୁଛନ୍ତି ବିଷ୍ଣୁଜନ ତୁମେ ଗ୍ରୁପ୍ସ କ୍ରିଏଟ୍ କର ତୁମେ ତୁମେ ମୋତେ ଲୋକ ଯୋଗାଅ ସେ କହୁଛନ୍ତି କ'ଣ ଲୋକ ଯୋଗେଇବି ନା ମୋତେ ଭକ୍ତିବିନୋଦ ଠାକୁରଙ୍କର ଯେଉଁ ଇଚ୍ଛା ଥିଲା ଏଇଟା ଏ ପାଶ୍ଚାତ୍ୟ ଜଗତରେ କାରଣ ସେ ଇଂଲିଶରେ ପ୍ରଥମ ଗ୍ରନ୍ଥ ଲେଖିଥିଲେ ଟିଚିଂସ ଅଫ୍ ଲର୍ଡ ଚୈତନ୍ୟର ତାର ଆଉ ଗୋଟେ କ'ଣ ଥିଲା ସେ ତାଙ୍କର ୱାର୍ଡିଂ ବହୁତ ସୁନ୍ଦର ୱାର୍ଡିଂ ସେ ଚାହୁଁଥିଲେ ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ପାଖରେ ଏ ଚୈତନ୍ୟ ମହାପ୍ରଭୁଙ୍କୁ ଶିକ୍ଷା ପହଞ୍ଚ ତାଙ୍କର ଷ୍ଟାଣ୍ଡାର୍ଡ ପୁରା ପ୍ରେମ ପୁରା ପ୍ରେମର ଶରଣାଙ୍ଗତିର ସମ୍ପୂର୍ଣ୍ଣ ଶରଣାଙ୍ଗତିର ଶିକ୍ଷା ଅଛି ସେ ଶରଣାଙ୍ଗତିର ଆଚାର୍ଯ୍ୟ ବାସ୍ ମୋତେ ଏତିକି ଲାଗୁଛି ମୁଁ ତ କହିବି କେଉଁଠି ମୋତେ ପ୍ରଭୁ ଜାତି ବୁଦ୍ଧି ଦେଉଛନ୍ତି ତାଙ୍କର କୃପାରୁ ମୁଁ ଜାଣୁଛି ଶରଣାଙ୍ଗତି ଶୁଣୁଥିଲେ ନା କାହା ପାଖରେ କ'ଣ ମ୍ୟାନିଫେଷ୍ଟ ହେଇଛି ତାଙ୍କ ପାଖରେ ଶରଣାଙ୍ଗତିଟା ମ୍ୟାନିଫେଷ୍ଟ ହେଇଛି ସବୁ ଭଜନ ସବୁ ଜିନିଷ ତାଙ୍କୁ ଦେଖ ସେ ସବୁ ଶରଣାଙ୍ଗତିରେ ସେ ପକେଇଛନ୍ତି କାହିଁକି ଶରଣାଙ୍ଗତିରେ କାହା ଭାବ ଗୌରଙ୍କର ଭାବ ରାଧାଙ୍କର ଭାବ ରାଧାଙ୍କର ସବୁ ଶରଣାଙ୍ଗତି ନା ଶରଣାଙ୍ଗତିର ରାଧାଙ୍କ ଭାବଟା କେଉଁଠି ରହିଲା ଆଶିଷ ଭାଦର ତ ଲାଷ୍ଟ କନ୍କ୍ଲୁଜନଟା ଆଉ ଶରଣାଙ୍ଗତି ମାନେ କ'ଣ ନିଜ ସୁଖ ବିଧାନ କିଛି ନାହିଁ ରାଧାଙ୍କର ଶେଷ ଭାବ ତାକୁ ହାତ ବି ମାରିପାରିବନି ଗୋଟେ ଜୀବ ମୋର ସୁଖ କିଛି ନାହିଁ ଜୀବନରେ, ସେଟା ଗୁରୁ ଭାବଟା ଆଉ ସେ ଗୁରୁ ଶକ୍ତି, ତେଣୁ ତାଙ୍କର ସବୁ ଯେତେ ମ୍ୟାନିଫେଷ୍ଟ କରିଛନ୍ତି ସବୁ ଶରଣାଗତି ପରେ, ଶରଣାଗତିକୁ ଯେ କି ଶିକ୍ଷା ପାଇଁ ଚାହିଁବ ସେ ଗୁରୁଙ୍କ ପାଖ, ଏ ଭକ୍ତିମୟ ଠାକୁରଙ୍କ ଘରେ। ବିଷ୍ଣୁ ସ୍ୱାମୀଙ୍କୁ କହୁଛନ୍ତି ମୋତେ ସାହାଯ୍ୟ କର, କାରଣ ତାଙ୍କର ମନ ଅଭିଷ୍ଟ ଥିଲା ପାଶ୍ଚାତ୍ୟ ଦେଶରେ, ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ଦେଶରେ କିଭଳି ମହାପ୍ରଭୁଙ୍କର ଶିକ୍ଷା, ଗୁରୁ ନିତ୍ୟାନନ୍ଦଙ୍କର ଶିକ୍ଷା, ତାଙ୍କର ଯେଉଁ ଗୋଦୁର୍ମ ଭଜନ, ମୁଁ ତା ଆଗରୁ ବହୁତ ଏକୁଟିଆ ଦେଉଥିଲି, ମୋତେ ସବୁ ଏକୁଟିଆ ବସିକି ପଢେ, କାରଣ ଟାଇମ୍ ଯେତେବେଳେ ମିଳେ ମୋର ଭଜନ ଗୁଡ଼ା ସବୁ ଏବେ ତ ଆଗ ଭୁଲି ଯାଉଛି, ଆଗରୁ ସବୁ ପ୍ରୟୋଗ ହେଉଥିଲା, ସବୁ ଭଜନ ମନେ ରହିଥିଲା ମୋର ଠାକୁରଙ୍କର, ନରଦାସ ଠାକୁରଙ୍କର ପ୍ରାୟ ଏଇ ଯେଉଁ କଳା ବହିଟି ଏଇଟା ମୋର ମୁହଁରେ ଥିଲା, ମୋ ମୁହଁରେ ସବୁ ସେତେବେଳେ ଶକ୍ତି ସ୍ମରଣ ଶକ୍ତି ବହୁତ ରହୁଥିଲା। ବୟସ ତ ସବୁ କମିବ ଧୀରେ ଧୀରେ, ବୟସ ସବୁ ଦାୟିତ୍ୱ ବଢ଼ିବ ସବୁ କମିଯାଉଛି, ସେତେବେଳେ ତ କିଛି ନାହିଁ, ଏ ଭଜନ ମୋତେ ଏତେ ପ୍ରିୟ ଲାଗେ, ମୁଁ ସବୁ ମନେ ରଖିଦେଇଥିଲି। ହଁ ଶରଣାଗତ କଥା ସବୁ ଯେଉଁ ଲେଖ ନାହିଁ ଭକ୍ତିମୟ ଠାକୁର ତାଙ୍କ ପାଖରେ ଶରଣାଗତିଟା ମ୍ୟାନିଫେଷ୍ଟ ହେଇଛି, ଏ କଥାରେ କହୁଥିଲି। ସେଥିପାଇଁ ତାଙ୍କ ଭଜନଟା ତୁମେ ଯେଉଁ ପଦରେ ହାତ ମାରିବ ଦେଖିବ ଶେଷରେ ଦୈନ୍ୟତାକୁ ସେ ରଖିଥିବେ, ଶେଷରେ ଦୈନ୍ୟତାକୁ ରଖିଥିବେ, ସବୁବେଳେ ସବୁବେଳେ ଜୀବ ଭାବକୁ ରଖିଥିବେ, ଶରଣାଗତ ଭାବକୁ ରଖିଥିବେ, ତାଙ୍କ ପାଖରେ ସେଟା ମ୍ୟାନିଫେଷ୍ଟ ହେଇଛି ନା। ଆମେ ଯେ ଶରଣାଗତ ଶିଖିବା ତାଙ୍କ ଭଜନରୁ ଶିଖିବା, ତାଙ୍କ ଭଜନରୁ ଶିଖିବା, ଆଉ ତାଙ୍କର ଯେଉଁ ଶିକ୍ଷା ଗୁଡ଼ିକ ରହିଛି ଗୋଟେ ଦୁଇଟା ଶିକ୍ଷା, କାରଣ ସମୟ ତ ହେଇଯିବ, ମୁଁ ଗୋଟେ ଦୁଇଟା ଶିକ୍ଷା କହୁଛନ୍ତି, ବହୁତ ବହୁତ ବଡ଼ ତାଙ୍କ ଜୀବନ ସହିତ ମୋତେ ଶିକ୍ଷା ଭଲ ଲାଗେ, ତାଙ୍କର ଶିକ୍ଷା ଏତେ ବିଶେଷ କରି ତାଙ୍କ ଭାବ ଗୁଡ଼ିକ କେମିତିକା, ତାଙ୍କ ଭଜନରୁ ତୁମେ ଭାବ ଗୁଡ଼ା ଜାଣିବ, ଯେମିତି ଆମର ବିବାହରେ ଶେଷରେ ଦେଖ ତାଙ୍କ ଶେଷ ପଦଟା କ'ଣ, ଭୋଗାରତୀରେ ଶେଷ ପଦ ଦେଖ, ଭୋଗାରତୀରେ ଶେଷ ପଦ କ'ଣ କ'ଣ ଲେଖୁଛନ୍ତି, ହରିଲୀଳା ଏକମାତ୍ର ଯାହାର ପ୍ରମୋଦ, ଭୋଗାରତୀ ଗାଏ ସେଇ ଭକତି ବିନୋଦ, ମୋର ଜୀବନ କିଛି ଆନନ୍ଦ ନାହିଁ, ହରିଲୀଳା ହେଉଛି ମୋର ଏକମାତ୍ର ପ୍ରମୋଦ, ଏ ସ୍ୱରୂପ ସେମାନେ ତାଙ୍କ ସ୍ୱରୂପ ଅବସ୍ଥାରେ ରହୁଛନ୍ତି ନା। ଏଥିରେ ଦେଖୁନା ବିବାହରେ ଶେଷରେ, ବିବାହରେ ଶେଷରେ ଲାଷ୍ଟଟା କ'ଣ ରହିଛନ୍ତି, ବିବାହ ଶେଷରେ ଲାଷ୍ଟ ନାହିଁ, ନାମ ସୁଧା ରସ ଗାଓ କୃଷ୍ଣ ରସ ରାଖ ବଚନ ମନ ମରା, ଯେତେବେଳେ ନାମ କଥା କହିବ ମୋତେ ଟିକେ ଶାନ୍ତି ଦିଅ, ଏତେ ସୁନ୍ଦର ଭାବ। ଏଥିରେ ଦେଖୁନା ଏ ଭଜନକୁ ପଢ଼ୁନା, ଯେଉଁ କ'ଣ ସେଟା ଉଦିତ ଉଦିତ ତପନ ହଇବେ ଅସ୍ତ, ଦିନ ଗଲା ବୋଲି ହଇବୁ ବ୍ୟସ୍ତ, ଏବେ କେନ ତୁମେ ଆଲସ ହଏ ନାବଜ ହୃଦୟ ରାଜେ, ତାପରେ ସେଇଠି ଗୋଟେ ପଦ ଅଛି କ'ଣ, ହରିନାମ ସୁଧା କରିଆ ପାନ ଯୁଡ଼ାଓ ଭକତି ବିନୋଦ ପ୍ରାଣ, ବହୁତ ସୁନ୍ଦର ତାଙ୍କର ଭାବଟା, ଏତେ ସୁନ୍ଦର ଭାବ ଯେଉଁଟାକି ଅଦ୍ଭୁତ, ମାନେ ଭଗବାନ ଗୌର ଶକ୍ତି ତାଙ୍କର ଶରଣାଗତ ଭାବଟା, ହରିନାମ ସୁଧା କରିଆ ପାନ, ତୁମେ ହରିନାମ ସୁଧା ପାନ କର ମୋ ପ୍ରାଣକୁ ଶୀତଳ କର, କେତେ ସୁନ୍ଦର ଭାବ ସେ ପ୍ରକଟ କର, ହରିନାମ ସୁଧା କରିଆ ପାନ ଯୁଡ଼ାଓ ଭକତି ବିନୋଦ ପ୍ରାଣ, ନାମ ବିନା କିଛୁ ନାହିଁ କହାର ଚଉଦ ଭୁବନ ମାଝି, ଏମିତି ସେ ତାଙ୍କର ଭଗବାନଙ୍କର ଇଏ ଖାଲି ଯେ ବୈଷ୍ଣବ ଭଜନକୁ ଯଦି ବୁଝିଦେଲା ସେ ପାରିକି ପଳେଇବ, ହେଲେ ବୈଷ୍ଣବ ଭଜନ ତୁମେ ଯଦି ବୁଝିଦେଇ ପାର ଯେ ଏମିତି ତ ବୁଝିହବନି, କ'ଣ ଏ କ'ଣ ସ୍ୱର ତା ମାନ ତାଳରେ ନା କ'ଣ, ଏଇଟା ଭାବ ଜିନିଷଟା ନା। ଆଚାର୍ଯ୍ୟଙ୍କୁ ପ୍ରାର୍ଥନା କର, ପ୍ରଭୁପାଦଙ୍କୁ ଗୁରୁବର୍ଗଙ୍କୁ ଆଚାର୍ଯ୍ୟଙ୍କୁ ସବୁ ଆଚାର୍ଯ୍ୟଙ୍କ ପାଖରେ ମୁଣ୍ଡ ଚରଣଟାକୁ ବିକିଦିଅ, ଆଜ୍ଞା ମୁଁ ତ ଖରାପ ଲୋକ କୁସଂସ୍କାରୀ ଯିବ, ଖାଲି ଟିକେ ବଞ୍ଚେଇକି ମୋତେ ରଖନ୍ତୁ, ଖାଲି ବଞ୍ଚେଇକି ରଖନ୍ତୁ, କେତେବେଳେ କୃପା ଦୃଷ୍ଟି ପଡ଼ିଯିବ ଆପଣମାନଙ୍କର, ଖାଲି ବଞ୍ଚେଇକି ମୋତେ ଟିକେ ରଖନ୍ତୁ, ବଞ୍ଚିବାଟା କଷ୍ଟ ତ ଆଉ, ଆରେ ବଞ୍ଚିକି ରହିଲେ ତ ଫଳ ଫୁଲ ଧରିବ, ବିଷୟରେ ଏତେ ବଡ଼ ପ୍ରଭାବ, ସଙ୍ଗର ଏତେ ବଡ଼ ପ୍ରଭାବ, ଏଇ ଯେଉଁ ଆଜିକାଲି ଯେଉଁ ମୋବାଇଲ ଫୋବାଇଲ ଇଏ ଯାହା ସବୁ ଇଣ୍ଟରନେଟ୍ ଯାହା ସବୁ ବାହାରିଲାଣି, ବଞ୍ଚିକି ରହିବାଟା କଷ୍ଟ, ଆରେ ବଞ୍ଚିଯାଅ ତାପରେ ଦେଖିବା ସେ ବଞ୍ଚିବ କିଏ, ସେଇ ସେମାନେ ବଞ୍ଚେଇବେ, ସେଥିରେ ବାରମ୍ବାର ଭକ୍ତମାନଙ୍କ ସମୟ ବିଲକୁଲ ନଷ୍ଟ। ତୁମେ ଭାଗବତ ପଢ଼ ନ ପଢ଼, ଗୀତା ପଢ଼ ନ ପଢ଼, ତୁମେ ତ କିଛି ବୁଝିପାର ନ କିଛି, ଆ ଭୈଷ୍ଣବ ଭଜନଟା ପଢ଼ିଲା, ଆଉ ବିଶେଷ ଉନ୍ନତ ଭଜନ ହିଁ ପଢ଼ିବା ତୁମେ ଦରକାର ନାହିଁ, ଭଜନ ଲାଳସା ଏଗୁଡ଼ିକ ଛାଡ଼ିଦିଅ, ଖାଲି ଶରଣାଗତି ଭଜନଟା ପଢ଼, ପ୍ରାର୍ଥନା ଭକ୍ତିମୟ ଠାକୁର ପ୍ରାର୍ଥନା ପଢ଼, ଶରଣାଗତି ଭଜନ ପଢ଼, ତା ତାତ୍ପର୍ଯ୍ୟ ବୁଝିବାକୁ ଚେଷ୍ଟା କର, ସବୁ ପାଇଯିବ, ଜୀବନର ସବୁ ରହସ୍ୟ ତାଙ୍କ ପାଖରେ ଅଛି, ସବୁ ସେ ରଚନା କରିଦେଇଛି। ନାରଦ ମୁନି ବଜାଇ ବିନା ଦେଖୁନା ଲାଷ୍ଟରୁ କ'ଣ ଲେଖିଲି, କ'ଣ ଶ୍ରୀରୂପ ପଦେ ମାଗ ଯାଛଇ ସଦା ଭକତି ବିନୋଦ ଦାସ, ଶ୍ରୀକୃଷ୍ଣ ନାମ ରସ ନିଷ୍ପୁରି ପୁରଲ ଆମର ଆସ, ଶ୍ରୀକୃଷ୍ଣ ନାମ ରସ ନିପୁରି ପୁରାଲ ଆମର ଆସ, ମୋ ଜିହ୍ୱାରେ ଶ୍ରୀକୃଷ୍ଣ ନାମ ରସ ପୁରା ପୁରି ହେଇଯାଉଛି, ଯେମିତି ଆମେ ଗୋଟେ ମିଠା ଖାଉଛେ ଆମେ କ'ଣ ଜିହ୍ୱାଟା ପୁରା ରସାସକ୍ତ ହେଉଛି ନା, ଲାଳ ଆସୁଛି ନା, ସେ କେମିତି ତାଙ୍କର ଭାବ ସବୁ ଆଉ ଗୋସ୍ୱାମୀ ଆମେ ତାଙ୍କର ଜୀବନଯତ କ'ଣ ଆସୁ କହିବା, ଏଇଠି ଏତେ ମସିହାରେ ଯାଇଥିଲା ମୋତେ ସେଇଟା ଭଲ ଲାଗେନି, ମୋର ମୁଁ କହିପାରିନି ମୁଁ ଏତେ ମହାତ୍ମା ନୁହେଁ, କିନ୍ତୁ ମୋର କେତେଟା ତାଙ୍କ ଶିକ୍ଷା ମୋତେ ଭଲ ଲାଗେ। ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ନାମ ରସନେଶ୍ୱରୀ ପୁରାଲ ଆମର ଆସ ଶ୍ରୀରୂପ ପଦେ ଯାଚଇ ସଦା ଭକତି ବିନୋଦା। ସେ ଶ୍ରୀରୂପ ଗୋସ୍ୱାମୀ ପୁଣି ପଳେଇଗଲେ କମଳ ମଞ୍ଜରେ, ତାଙ୍କ ଆନୁଗତ୍ୟ ସେବା କରନ୍ତି ନା। ଶ୍ରୀରୂପ ପଦେ ଯାଚଇ ସଦା, ସେଥିପାଇଁ ରାଧାରାଣୀଙ୍କ ଚରଣ କମଳ ସେ ଲେଖିଛନ୍ତି ନା, ଆମେ ରାଧାଙ୍କ ଚରଣର ଲେଖାଇଛନ୍ତି ନା, ଆଉ ବେଙ୍ଗଲ ଛୋଟା ବେଙ୍ଗଲ ଲେଖା ହେଇଛନ୍ତି, ସେ ଦେଖିକି ଆଣିପାରିବନି, ତାଙ୍କ ସେ ପଦ୍ମରେ ଲେଖା ହେଇଛି ଶ୍ରୀରୂପ ଦାସ ଛୋଟା ବେଙ୍ଗଲ। ସେ ସାଧାରଣ ବେଙ୍ଗଲ ଯେ ପଢ଼ିଛି ସେ ବୁଝିପାରିବେ, ଛୋଟା ବେଙ୍ଗଲ ଅକ୍ଷର ଆମର ଛୋଟା ଓଡ଼ିଆ ସବୁ ଯେମିତି ଲେଖାଯାଏ ସେ ବେଙ୍ଗଲରେ ସେ ତାଙ୍କ ସେ ନିଜେ ରଚନା କରିଛନ୍ତି ଶ୍ରୀରୂପ ଦାସ। ରାଧାରାଣୀଙ୍କ ଚରଣ କ'ଣ ରୂପ ଗୋସ୍ୱାମୀଙ୍କ ଦାସୀ, ସେ ଯେଉଁ ପଦ୍ମରେ ତାଙ୍କ ଚରଣ ମାନେ ତାଙ୍କ ପଦ୍ମ ଯେଉଁ ଲୋଟସ୍ଟା ଯେଉଁ ଯେଉଁଥିରେ ଠିଆ ହେଇଛନ୍ତି ସେଥିରେ ଶ୍ରୀରୂପ ଦାସ, ଏଇଟା ପ୍ରମାଣ ତାଙ୍କର। ତାଙ୍କର ସେବି ତ ତାଙ୍କୁ ସେବା କରିଥିଲେ, କିଛି ତାଙ୍କୁ ସେମିତି ପ୍ରେମ କରିଥିଲେ, ସେ ସେମାନେ ଲେଖିଛନ୍ତି ଶ୍ରୀରୂପ ପଦେ ଯାଚଇ ସଦା ଭକତି ବିନୋଦ ଦାସ। ତେଣୁ ଜଣେ ସାଧକ ତାଙ୍କ ପାଖରୁ କ'ଣ ନ ଶିଖିବ, କ'ଣ ତାଙ୍କର ଯେଉଁ ଶିକ୍ଷା ଅଛି ସବୁ। ଆମେ ତ କେତେ ଯାହା କହନ୍ତି ଗୁରୁ ବୈଷ୍ଣବ ପାଖରେ ମଥା ବିକିଛେ ନା, ଭଜନ ସବୁ ରହସ୍ୟ ଜାଣିଲେ ବି ଆମକୁ ଗୁରୁ ବୈଷ୍ଣବ ସେବା କରିବାକୁ ପଡ଼ିବ। ଏକାନ୍ତ ରୁଚି ଆମର ନାହିଁ, ଆମକୁ ଯେଉଁ ଏକାନ୍ତ ଆମେ ଏକାନ୍ତ ଭଜନ ଜାଣିଥିଲେ ବି କରିପାରିବୁନୁ, କାହିଁକି ଆମେ ଗୁରୁ ବୈଷ୍ଣବ ପାଖରେ ମଥା ବିକୁଛୁ, ଆମକୁ ସେ ଶିକ୍ଷାରେ ଯିବାକୁ ପଡ଼ିବ। କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ତାଙ୍କ ପ୍ରତି ଯେଉଁ ଆଦର୍ଶତା, ଯେଉଁ ଲୟାଲିଟି, ଓଡ଼ିଆରେ କ'ଣ କୁହାଯାଏ ଲୟାଲିଟା, ମାନେ ଯେଉଁ ତାଙ୍କ ପ୍ରତି ଯେଉଁ ସମର୍ପିତ ଭାବନା, ଲୟାଲିଟି କ'ଣ କୁହାଯାଏ ତାକୁ, ସେ ବିଶ୍ୱାସ ନା, ବିଶ୍ୱାସ ତ ଫେତ ବୋଲି ସେ ଲୟାଲିଟି ଶବ୍ଦର ତା ଅର୍ଥଟା ତା ତ ନାହିଁ, ଅତ୍ୟନ୍ତ ଯାହା କହତେ ବିଶ୍ୱସ୍ତ ଭାବନା, ବିଶ୍ୱସ୍ତ ଭାବନା, ବିଶ୍ୱାସ ବିଶ୍ୱସ୍ତ ଭାବନା, ସେ ଲୟାଲିଟିଟା ତାକୁ କୁହାଯାଏ। ବହୁତ ବଡ଼ ଜିନିଷ, ସେମାନେ ମୋତେ ବଞ୍ଚେଇକି ରଖିଛନ୍ତି, ସେମାନେ ମୋତେ କୃଷ୍ଣଙ୍କୁ ଦେବେ, କୃଷ୍ଣଙ୍କୁ ତୁମେ ଭଜନ କରିବାକୁ ଚେଷ୍ଟା କରନା ଯେପର୍ଯ୍ୟନ୍ତ ତୁମେ ଆଚାର୍ଯ୍ୟଙ୍କୁ ଜାଣିନ, କାରଣ କୃଷ୍ଣ ତାଙ୍କର, ରାଧା ମାଧବ ତାଙ୍କର, ଗୌରସୁନ୍ଦର ତାଙ୍କର, ତୁମେ ପଢ଼ୁନା ସବୁ ଭଜନ, ତ ସବୁ ପଢ଼ୁନା କି ଜାଣୁନ, ମୁଁ କହିପାରିବିନି ଆଜିକାଲି କିଏ କ'ଣ, ସମସ୍ତଙ୍କୁ ବି ସମାଲୋଚନା କରିବା ଠିକ୍ ନୁହେଁ, କିଏ କାହାର ଭଜନ କ'ଣ ଥିବ ଆମେ କହିପାରୁନୁ, କିନ୍ତୁ ଯଦି ତୁମେ ସେଟା ଜାଣିଥାନ୍ତ ତୁମେ କେବେ ବି ଅଲଗା ଜିନିଷ କୁହ କରିବା ପାଇଁ ମନ ହବନି ତୁମର, ଖାଲି ସ୍ୱାନନ୍ଦ ସୁଖ ତାଙ୍କର ଯେଉଁ ଭଜନ ଲେଖିଛନ୍ତି ଭଜ ଗୋଦୃମ କାନନ କୁଞ୍ଜ ବିଧୁମ, ଖାଲି ସେଥିରେ ତୁମେ ପଢ଼ିଦେବ ନା ଜାଣିଦେବ, ସଂସାର ଯେତେ ଶିକ୍ଷା ଅଛି ସେ ଗୋଟିଏ ଭଜନ ସବୁ ଭର୍ତ୍ତି କରିଛନ୍ତି, ସଂସ୍କୃତରେ ଲେଖିଛନ୍ତି ସବୁ ସେଥିରେ ଭର୍ତ୍ତି କରିଦେଇଛନ୍ତି, ଯେତେ ଭାଗବତ ଯେତେ ଶାସ୍ତ୍ର ତୁମେ ପଢ଼ିସାରିବ ତୁମେ ଯଦି କହିବ ମୋର ସାର ଜିନିଷ ମୁଁ କ'ଣ ଜାଣିବି, ସେଥିରେ ସେଇ ଭଜନ ସବୁ ଲେଖିଦେଇଛନ୍ତି ସଂସ୍କୃତରେ। ଯଦି ଯେ ଯଦି ତେ ଯଦି ତେ ହରିପା ହରିପାଦ ସରୋଜ ସୁଧାମ, ସେଇଟା ଯଦି ତୁମେ ସଂସ୍କୃତରେ କେବଳ ବୁଝିଦେଇ ପାର, ସେତିକି ସଂସାରରେ ଯେତେ ଶାସ୍ତ୍ର ସାର ସେ ଗୋଟିଏ ସେ ଭକ୍ତିର ଠାକୁର ଲେଖିଦେଇଛି, ଭକ୍ତି କେମିତି ମିଳିବ, ରସ କେମିତି ମିଳିବ, ଭକ୍ତିର ବାଧକ କ'ଣ, ଅନର୍ଥ କେମିତି, ସବୁ ଜିନିଷ, ଗୌରବ ଗୌର ରସ କ'ଣ, ସବୁ ଜିନିଷ ସେଥିରେ ଲେଖିଦେଇଛି। ଏ ଶିକ୍ଷାଷ୍ଟକମ୍ ଶିକ୍ଷାଷ୍ଟମକୁ ସେ କେତେ ସୁନ୍ଦର, ଏ ଯେଉଁ ଭଜନ ଆମେ ଗାଉଥିଲେ, ଧନ୍ୟ ଦୟା ଅନ୍ୟ ମାନେ ପ୍ରତିଷ୍ଠା ଭର୍ଜନ ଚାରି ଗୁଣେ ଗୁଣି ହୋଇ କର ଭୋଜନ, ଭକତି ବିନୋଦ ପ୍ରଭୁ ପଡ଼ିତ ବାପା କାନ୍ଦେ ତ ବାପା କବେ ଅଧିକାର ଦେବେ, ଏସବୁ ଆମର ଶିକ୍ଷାଷ୍ଟକର ଅନୁବାଦକୁ ନେଇକି ସେ କେମିତି ସବୁ ସାର ଜିନିଷ ବାହାର କରିଛନ୍ତି, କେତେ ସୁନ୍ଦର। ପିତ ବସନ କଲି ବରଣ ଗୌରା ନାଚ ଏ ଭାବ ବିଭୋରା, ମହାପ୍ରଭୁଙ୍କ ଉପରେ ତାଙ୍କ ଭଜନ ସବୁ ରଚନା କରିଛନ୍ତି, ଅଦ୍ଭୁତ ଭଜନ। ତାଙ୍କର ମାନେ ଆମମାନଙ୍କ ପାଇଁ କ'ଣ ଜିନିଷ ଦରକାର ଭକ୍ତି କରିବା ପାଇଁ, ଜଣେ ସାଧକ ଯିବା ପାଇଁ କ'ଣ ଦରକାର, ଗୋଟେ ସାର ଜିନିଷ ଦେଇ ଆମେ ତାଙ୍କ ଶିକ୍ଷାରୁ ଦେଖିବା, ସେ କେତେଟା ଭଜନ ଆକାର ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ଆଛେ ଭାଇ ମାଇକ ଶରୀର ସାବଧାନେ ଭକ୍ତି ତତ୍ତ୍ୱ ଥାକେ ମନ ସଦା ସ୍ଥିର। କାରଣ ଆମେ କ'ଣ ଭାବୁଛେ ତାଙ୍କର ତ ଶିକ୍ଷା ସବୁ ଭାରି, ସେମାନେ ପ୍ରଭୁଙ୍କ ଲୋକ, ତାଙ୍କୁ ପଚରା ଯାଉଛି ଯେ ତାଙ୍କର ତ ସବୁ ସଂଗ୍ରହ କରି ତାଙ୍କର ସବୁ ବିଭିନ୍ନ ସଜ୍ଜନ ତୋଷଣୀରୁ ବିଭିନ୍ନ ତୋଷଣୀ ସବୁ ଆଚାର୍ଯ୍ୟ ମାନେ ତାଙ୍କର ଭକ୍ତମାନେ ବହୁତ ଗ୍ରନ୍ଥ ଲେଖିଛନ୍ତି, ମଧ୍ୟରେ ସବୁ ପ୍ରଶ୍ନ ପଚରା ଯାଏ, ସେ ଅଦ୍ଭୁତ ରକମ ଉତ୍ତର ଦିଅନ୍ତି, ଅଦ୍ଭୁତ ଉତ୍ତର ତାଙ୍କ, ଆଉ ସେ ଭଗବାନଙ୍କ ଲୋକ ଆଉ କହିଲେ 400 ବର୍ଷ ଭିତରେ ଆଚାର୍ଯ୍ୟ ପରମ୍ପରାରେ ବହୁ ଅନର୍ଥ ପଶିଯାଇଛି। ତାଙ୍କୁ ପଚାରୁଛି ଆଚାର୍ଯ୍ୟଙ୍କର କାର୍ଯ୍ୟ କ'ଣ, ସଜ୍ଜନ ତୋଷଣ ସେ ଲେଖୁଛନ୍ତି, ଆଚାର୍ଯ୍ୟଙ୍କର କାର୍ଯ୍ୟ କ'ଣ ସେ ଲେଖୁଛନ୍ତି, ଆଚାର୍ଯ୍ୟଙ୍କର କାର୍ଯ୍ୟ ହେଲା 400 ବର୍ଷ ଭିତରେ ମହାପ୍ରଭୁଙ୍କର ଅପ୍ରକଟ ପରେ, ମାନେ ଏବେ ପାଞ୍ଚ ହେଇଗଲା, ତାଙ୍କ ସମୟରେ ସେ କଥା କହୁଛନ୍ତି। 400 ବର୍ଷ ଭିତରେ ଏ ଶୁଦ୍ଧ ଗୌର ପ୍ରେମରେ ଅନର୍ଥ ବସିଗଲା। ତେଣୁ ଯିଏ ଆଚାର୍ଯ୍ୟ ପଦବକୁ ମଣ୍ଡିତ କରୁଛନ୍ତି ସେ ଗୌରବଙ୍କର ଶୁଦ୍ଧ ପ୍ରେମକୁ ପ୍ରଚାର କରନ୍ତୁ, ଆଉ ଅନର୍ଥକୁ ବିନାଶ କରନ୍ତୁ। ତାଙ୍କର ଯେଉଁ ଅଦ୍ଭୁତ ସବୁ ପ୍ରଶ୍ନର ଉତ୍ତର ସେ ତାଙ୍କ ସ୍ୱଜନ ସୁଦର୍ଶନ ସବୁ ଦେଇଛନ୍ତି। ତେଣୁ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ ଗୋଟେ ଜୀବ କେମିତି ଭଜନ କରିବ, ମାଇକ ସରର ଥିଲେ ଆମେ ଗୋଟେ ମାଇକ ସରର ନା, ଆଉ ମାୟାରୁ ସ୍ୱାମୀ ସ୍ତ୍ରୀ ଆସକ୍ତ ହେଲେ ଆମେ ଜନ୍ମ ହେଲେ ନା, ଆଉ କିଛି ସ୍ୱୀକୃତି ଅଛି ମାନେ ମାୟାରୁ ଜନ୍ମ ନା ଆମର, ଆମକୁ କୃଷ୍ଣଙ୍କର କ'ଣ ଆମର ଅଛି ଭଜନ କ'ଣ, ଆଉ ଏବେ ବି ମାୟା ବୃତ୍ତିରେ ରହିଛି ମାୟା ପ୍ରତି ଜିନିଷ ପ୍ରତି ଆକର୍ଷିତ ହେବା, ସ୍ତ୍ରୀ ପୁତ୍ର କନ୍ୟା ଧନ କିଛି ନଥିଲେ ଦେହ ସୁଖ, ଭଲ ଖାଇବି ଭଲରେ ରହିବି ମୁଁ ଭଲରେ ରହିବି, ଏସବୁ ମାୟା ଗୁଡ଼ାକ ନା ଏଗୁଡ଼ା କ'ଣ ଏଗୁଡ଼ା। ଯେଉଁଠି କୃଷ୍ଣ ସୁଖ ନାହିଁ, ଗୁରୁକୃଷ୍ଣ ଗୁରୁ ଗୌରାଙ୍କର ସୁଖ ନାହିଁ ସେଟା ମାୟା ବୋଲି ଜାଣ ବାସ। ସ୍ତ୍ରୀ ମାୟା ନୁହେଁ, ପୁତ୍ର କନ୍ୟା ମାୟା ନୁହେଁ, ଧନ ମାୟା ନୁହେଁ, ଈଶ୍ୱରର ବି ମାୟା। କୃଷ୍ଣ ସୁଖ ନାହିଁ ମାନେ ଗୁରୁ ଗୌରାଙ୍କ ସୁଖ ନାହିଁ ମାନେ ମାୟା ରହିଛି। ଆମ ଭଦ୍ରାମି ଆମ ପାଖରେ ଥାଉ, ଆମର ଭଜନ ସାଧନ ଆମ ପାଖରେ ଥାଉ, ଯାହା ରଖିଛ ତୁମେ ରଖିଥାଉ, କିଛି କ୍ଷତି ତୁମର ନାହିଁ, ସେଇଟା ତୁମ ଅତିବେଶ ସ୍ୱର୍ଗକୁ ନେଇକି ଯିବ, ମନେ ରଖ ସବୁବେଳେ ସେଟା ସବୁ ମାୟା। ଯଦି ଆମେ ଜୀବନ ଭିତରେ ଆମେ ଭକ୍ତ ହେଲା ପରେ ଆମେ ଗୁରୁକୃଷ୍ଣଙ୍କ ସୁଖ ଚିନ୍ତା କରିପାରୁନେ, କୃଷ୍ଣଙ୍କୁ ସୁଖ ଦେଇପାରିଲେ ଆଜି ଗୋଟେ ଦିନ ଚାଲିଗଲା, ସେ ଗୁରୁଦେବ ସେ ଶ୍ଳୋକ କୁହନ୍ତି ନା, ଦିନାନ୍ତରାଣୀ ରୂପକୁ ସ୍ୱାମୀଙ୍କର ପଦାବଳୀ, ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟ ଅସ୍ତ ହେଇଗଲେ, ହାହନ୍ତ ହନ୍ତ ମାହେ, କ'ଣ ଆଜି ଗୋଟେ ଦିନ ଚାଲିଗଲା, କୃଷ୍ଣ ସୁଖ ମା କ'ଣ କଲି, କ'ଣ ଆଜି ଭୋଜନ କଲି, ଆମର ଚିନ୍ତା ବି ପଡ଼ୁନି, ଆମେ ଚାହୁଁଛେ ମୁଁ ଯିବି କୁଆଡ଼େ ବୁଲିକି ଟିକେ ଆସିବି ରିଲାକ୍ସ ନେବି, ଆମେ କ'ଣ ଭୋଜନ କ'ଣ ଭୋଜନ ଆମେ ଜାଣିଛେ, ଭୋଜନର ରହସ୍ୟ ବହୁତ ବଡ଼ ଜିନିଷ। ଆଉ ଅଧିକାର ଯେତିକି ଆମକୁ ତ ଆମ ଧୀରେ ଯିବା ସେମିତି ଡେଇଁଲେ ବି ହେବନି, କିନ୍ତୁ କମ୍ ସେ କମ୍ ଜାଣିବା ଦରକାର ଭୋଜନର ଲକ୍ଷ୍ୟଟା କ'ଣ, ଜୀବନର ଲକ୍ଷ୍ୟଟା କ'ଣ, କୃଷ୍ଣ ସୁଖ ଆସି ସେଟା ଗୁରୁ କୃପାରୁ ହେବ ନହେଲେ ହେବନି, ଏଇଟା ମାଇକ ସ୍ୱରର ବା। ସେଥିପାଇଁ ସେ କହୁଛନ୍ତି ଭାଇ ଯେତେଦିନ ସାବଧାନ ରଖିକି ରୁହ, ଯେତେଦିନ ମାଇକ ସ୍ୱର ରହିଛ, ତାଙ୍କ ମୋତେ ପ୍ରଶ୍ନ ପଚାରିଛି ସେଇ ପଦ ଗାଇଛନ୍ତି, ଯେପର୍ଯ୍ୟନ୍ତ ଅଛେ ଭାଇ ମାଇକ ଯେପର୍ଯ୍ୟନ୍ତ ଅଛେ ଭାଇ ମାଇକ ଶରୀର ସାବଧାନେ ଭକ୍ତି ତତ୍ତ୍ୱ ଥାକେ ସଦା ସ୍ଥିର, ସାବଧାନରେ ଭକ୍ତି ତତ୍ତ୍ୱରେ ରୁହ, କାରଣ ଭକ୍ତି ଦେବା ସୁଖ ଜିନିଷଟା, ତୁମ ମାଇକ ସ୍ୱରଟା କେତେବେଳେ ପଳିଯିବ କୁଆଡ଼େ ହିସାବ ପତ୍ର ରହିବନି, ଆଜି ଭାବୁଛ ମୁଁ ଠିକ ହେଇଗଲି କିନ୍ତୁ କହିପାରିବି ମାଇକ ସ୍ୱର ଅଛି ବା, ପୁଣି ସାଙ୍ଗେ ସାଙ୍ଗେ ମୁଣ୍ଡା ବଦଳିଯିବ, ଗୋଟେ ମୁହୂର୍ତ୍ତ ଲାଗିବନି ମାୟାକୁ ଯିବା ପାଇଁ, ଗୋଟିଏ ମୁହୂର୍ତ୍ତ। ଭକ୍ତ ସେବା କୃଷ୍ଣ ନାମ ଯୁଗଳ ଭଜନ ବିଷୟ ଶୈଥିଲ୍ୟ ଭାବ କରାସ କର ସର୍ବକ୍ଷଣ, ଜଗତରେ କ'ଣ ଶିକ୍ଷା ନେଇ ସେ ଦେଇନାହାନ୍ତି, ସବୁ ଦେଇଦିଏ, ସେଥିପାଇଁ ସପ୍ତମଙ୍କୁ ସେମାନେ ତାଙ୍କୁ କୁହାଗଲା। ଆଉ ଆରେ ଭାଇ ଜଣେ ଜଣେ ଗୋସ୍ୱାମୀ ଗୋଟିଏ ଗୋଟିଏ ରସ ଉପରେ ରହିଲେ, ସନାତନ ତାଙ୍କ ସମ୍ବନ୍ଧ ଜ୍ଞାନକୁ ନେଇଗଲେ, ରୂପ ଭକ୍ତିରେ ମଜିକି ରହିଲେ, ଆମର କ'ଣ ରଘୁନାଥ ପ୍ରେମଜନ ପ୍ରୟୋଜନ ଆଚାର୍ଯ୍ୟକୁ ଆଣିଲେ, ତେଣୁ ଇଏ ଜଣେ ଆଚାର୍ଯ୍ୟ ସବୁ ସମସ୍ତଙ୍କ ଶିକ୍ଷାକୁ ଆଣିକି ଆମ ଭଳିଆ ମାଇକ ଝିଅମାନଙ୍କ ପାଖରେ ଥୋଇ ଦେଇଗଲେ, ଭାଇ ଏଇଟା ହଉଛି ରାସ୍ତା, ସରଳ ରାସ୍ତାଟା କ'ଣ, କେମିତି ଯାଇ ପ୍ରେମଟା ପାଇବା, ସୋ ଜିଷ୍ଟ ଗୁଡ଼ା ସବୁ ସେ ଦେଇଦିଏ। ପ୍ରଭୁ ସେଇଟା କୁହନ୍ତି ନରୋତ୍ତମ ଦାସ ଠାକୁରଙ୍କର ଭଜନ, ଭକ୍ତିମୟ ଠାକୁରଙ୍କ ଭଜନ, ସମସ୍ତ ବୈଦିକ ସାହିତ୍ୟର ସାର, ଶିକ୍ଷାର ସାର, ଏଠି ସେ କହିଦେଉଛନ୍ତି ବା କ'ଣ କରିବ, ତାହେଲେ ମାଇକ ସ୍ୱର ଥିଲେ ଭକ୍ତିତତ୍ଵ ପ୍ରତି ସାବଧାନ ରୁହ, କ'ଣ କରିବ ନା ଭକ୍ତ ସେବା, ପ୍ରଥମେ କହିଲେ ଭକ୍ତ ସେବା, ସେଥିପାଇଁ ସେ ଲେଖିଲେ ନା ଭକ୍ତ ଭକ୍ତ ସେବା ପରମ ସିଦ୍ଧି ପ୍ରେମ ଲତିକାର, ଆମେ ସବୁ ଭକ୍ତ ସେବା କରୁଛେ ନା, ଇସ୍କନ ଯିଏ ରହିଛେ ସେ ପ୍ରଭୁପାଦଙ୍କର, ସେ ପ୍ରଭୁପାଦଙ୍କ ଶିଷ୍ୟଙ୍କର ସେବା, ସେ ପ୍ରଭୁପାଦଙ୍କର ଶିଷ୍ୟ, ଆମେ ଗୁରୁବର୍ଗଙ୍କର ସେବା କରୁଛେ, କୃଷ୍ଣଙ୍କର କ'ଣ ସେବା କରୁଛେ, କ'ଣ କୃଷ୍ଣ ସେବା କରିବେ, ସେ କୃଷ୍ଣ ସେବା କରିବାକୁ ଯିବା ପାଇଁ ବାଥରୁମ୍ ଯାଉଛେ, ମଳ ସ୍ୱର ଧରିଛେ, କ'ଣ ଭୋଗ ବୁଦ୍ଧି ଅଛି, କିଏ କୃଷ୍ଣ ସେବା କରେ, ସେ ଶୁଦ୍ଧ, ସେ ସବୁ ଭକ୍ତ ସେବା, ଭକ୍ତ ସେବା କୃଷ୍ଣ ନାମ ଯୁଗଳ ଭଜନ, ଆମର ଯେଉଁ ରାଧା କୃଷ୍ଣଙ୍କର ଭଜନ ଯୁଗଳ ଭଜନ, ଯୁଗଳ ମୂର୍ତ୍ତି ଦେଖି ଆମର ପରମ ଆନନ୍ଦ ହଏ, ମୋତେ ଯୁଗଳ ମୂର୍ତ୍ତି ଦେଖିଲେ ଆମ ପରମ ଆନନ୍ଦ ହେଉଛି, ସେ ଲେଖିଲି ନା ଆମର ସବୁବେଳେ ସେ ଗୌର ରାଧା କୃଷ୍ଣ ଜଣେ ଯିଏ କହିବେ ତାହେଲେ ଆମର ମହାପ୍ରଭୁ ଅଛନ୍ତି ରାଧାକୃଷ୍ଣ ନାହାନ୍ତି, ନାହିଁ ଗୁରୁଦେବ ସେଟା କୁହନ୍ତି ମହାପ୍ରଭୁଙ୍କ ପାଖରେ ରାଧାଙ୍କୁ ଦର୍ଶନ କର, ଯୁଗଳ ସେବା ସବୁବେଳେ ଚିନ୍ତା, ସବୁବେଳେ ରାଧାକୃଷ୍ଣ ମହାମନ୍ତ୍ର କ'ଣ, ରାଧାକୃଷ୍ଣଙ୍କର ଚରଣ କମଳରେ ଗୌର ଆନୁଗତ୍ୟରେ ଆମେ ପ୍ରାର୍ଥନା କରିବା ନା, ତାଙ୍କ ଚରଣ କମଳ କେମିତି ପ୍ରାପ୍ତ ହେବା, ରାଧାରାଣୀଙ୍କର ଚରଣ କମଳ, ସେ କଥା ସେ ଲେଖିଲେ ଭକ୍ତ ସେବା କୃଷ୍ଣ ନାମ ଯୁଗଳ ଭଜନ ବିଷୟ ଶୈଥିଲ୍ୟ ଭାବ କର ସର୍ବକ୍ଷଣ, ବିଷୟ ପ୍ରତି ଶିଥିଳତା ଆଣ, ସବୁବେଳେ ଗୋଟେ ବିଷୟ ପ୍ରତି ଲାଳସା ରଖନି, ବିଷୟ ପ୍ରତି ଶିଥିଳତା ଭାବ ନ ଆସିଲେ ହେବନି, ଭଲ ଖାଇବି ଭଲ ରହିବି ମୋର ଏଇଟା ଦରକାର ମୋର ସେଟା ଦରକାର, ଏଇଟା ହେବନି ଭଜନ, ଗୌର ଭଜନ ହେବନି, କେବେ ବି ହେବନି, ମହାପ୍ରଭୁ ମହାପ୍ରଭୁ ତ କେବେ ପ୍ରସନ୍ନ ହେବେନି, ଆଉ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଛି ସଜନ ତୋଷଣ ଗୋଟେ ପ୍ରସଙ୍ଗରେ ସେ ଲେଖୁଥିଲେ, ପଢ଼ୁଥିଲେ ଦେଖୁଥିଲି, ସେ ଲେଖିଛନ୍ତି ଆଜ୍ଞା ଆମେ କେମିତି ଜାଣିବୁ ଜଣେ ଶୁଦ୍ଧ ଭକ୍ତି କରୁଛୁ ବୋଲି, ତାର ଉତ୍ତର ସେ ଦେଉଛନ୍ତି, ଭକ୍ତିରେ ଯଦି ଶୁଦ୍ଧ ଭକ୍ତି ଠିକ ଭାବରେ ସାଧନ କରୁଛନ୍ତି ବୋଲି ଆମେ କେମିତି ଜାଣିବୁ। ସେଠି ସେ ଲେଖିଲେ ତାଙ୍କର ଭକ୍ତି ଭାବନା ସହିତ ଜ୍ଞାନ ବୈରାଗ୍ୟର ଉଦୟ, ଜ୍ଞାନର ଉଦୟ ହେଉଥିବ, ବୈରାଗ୍ୟର ଉଦୟ ହେଉଥିବ, ମା ପୁଅ ସବୁ ସାଙ୍ଗରେ ରହିବେ, କେତେବେଳେ ଛାଡ଼ିକି ଯିବେନି। ଭକ୍ତିଦେବୀଙ୍କର ପୁଅ ଦୁଇ ପୁଅ ନା ଜ୍ଞାନ ବୈରାଗ୍ୟ, ସେ କେବେ ବି ଛାଡ଼ିକି ଯିବେନି। ମା ଖୁସି ହେଲା ମନ୍ଦ ଛୁଆ ଦୁଇ ଜଣ ଖୁସି ହେଲା, ଆଉ ଜ୍ଞାନ ବୈରାଗ୍ୟ ରହିବ। ଆଉ ମହାପ୍ରଭୁ ଭକ୍ତ ଯେତେ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତ ହନ ଗୌର ଭଗବାନ, ମହାପ୍ରଭୁ ଖୁସି ହୁଅନ୍ତି। ବୈରାଗ୍ୟ ମାନେ ନୁହଁ ଯେମିତି ଛିଡ଼ା ପିଟା ପିନ୍ଧିବା, ନାଇଁ ନାଇଁ, ସେଟା ବୈରାଗ୍ୟ ନୁହେଁ। ବୈରାଗ୍ୟ ହେଲା ଯଥା ଯୋଗ୍ୟ ବିଷୟ ଭୋଜନ ଅନାସକ୍ତ, କିଛି ଆସକ୍ତି ରହିବ, କୋଟିଏ ଟଙ୍କା ଥିଲେ ବି କୃଷ୍ଣଙ୍କର, ତେଲ ଆସିଥିଲେ ବି କୃଷ୍ଣଙ୍କର, ଯାହା ସବୁ ଭଗବାନଙ୍କର, ମୋର କିଛି ନାହିଁ। ମୋର କଣ ଖାଇବା କଥା, ବଞ୍ଚିବା କଥା, ମୋର କଣ ଦରକାର ଅଛି? ଆଉ ବିଷୟ ଲାଳସ ରହିଲେ ଭୋଜନ ହବନି। ସେଥିପାଇଁ ସେ ଲେଖିଲେ ଏଟା, ଭକ୍ତ ସେବା କୃଷ୍ଣ ନାମ ଯୁଗଳ ଭଜନ, ବିଷୟ ଶୈଥିଲ୍ୟ ଭାବ ସଦା ଅନୁକ୍ଷଣ, ବିଶେଷ ଅନୁକ୍ଷଣ ଶୀତଳ ଭାବ ରଖ ବିଷୟ ପ୍ରତି। ଭଲ ବୋଲି ଗୋଟେ ଜିନିଷ କିଛି କୁହନି, ଭଲ ଏଇଟା ମୋ ଭଲର ଏଇଟା କରିବା, ଏଇଟା ଭଲ ଖାଇବା, ଭଲ ପିନ୍ଧିବା, ଯାହା କହୁଛି ମାନେ ବଞ୍ଚିଯା। ସମାଜରେ ରହିଛ ଏମିତି ନା ଛିଡ଼ା ମିଡ଼ା ପିନ୍ଧିବା, ସେଠି ଭଗବାନ ଖୁସି ହେବେନି, ଭକ୍ତ କାହିଁକି ଏତେ ଏମିତି ରହିବ, ଯେତିକି ଆବଶ୍ୟକ ଏମିତି ନାହିଁ। ପିନ୍ଧିବାର ଅଛି ପିନ୍ଧିଦେବା, ଏଇଭଳିଆ ଡ୍ରେସ୍ ମୋର ଦରକାର, ଏଇଭଳିଆ ଖାଇବା ଦରକାର, ଏଇଭଳିଆ ଇଏ ନୁହେଁ, ଇଏ ଗୌର ଭଜନ ନୁହେଁ। ଶିବା କୃଷ୍ଣ ଯିଏ ରସରାଜ ତିନି ଜଗତର ମାଲିକ, ସେ ସନ୍ନ୍ୟାସୀ ହେଲେ, ମୁଣ୍ଡନ ହେଲା, ସେ ରାସ୍ତାରେ ବୁଲିଲେ ଖାଲି ପାଦରେ, ଆମେ ଆଉ କ'ଣ, ଆମେ ତାଙ୍କର ଅନୁଗାମୀ ହେଇକି ଆମେ ଭୋଗ କଲେ ଆମକୁ ସେ ଖୁସି ହେବେ? ସେଥିରେ ସେ ଲେଖୁଛନ୍ତି ବିଷୟ ଶିଥିଲ ଭାବ, ଇଏ ଯେତେବେଳେ ମାଇକ ସ୍ୱରରେ ଅଛେ ଏ ଭକ୍ତି ତତ୍ତ୍ୱ ସେ କହୁଛନ୍ତି। ଯେପର୍ଯ୍ୟନ୍ତ ଭାଇ ମାଇକ ସ୍ୱର ଅଛି, ସାବଧାନ ହେବାକୁ ଶୁଣ, ଭକ୍ତ ସେବା କର, କୃଷ୍ଣ ନାମ କର, ଯୁଗଳ ଭଜନ ଟିକେ ଚିନ୍ତା କର, ଆଉ ବିଷୟ ଭାବଟାକୁ ଶିଥିଳ କର। ଧାମ କୃପା ନାମ କୃପା ଭକ୍ତ କୃପା ବୋଲେ, ଅସାଧୁ ସମ୍ବନ୍ଧ ଦୂରେ ରାଖ କୌଶଳେ। ଦେଖ ସବୁଥିରେ କୃପା ତୁମେ ଚେଷ୍ଟା କର, ଧାମ ଯଦି ଦୂରଉଛ ଧାମ କୃପା, ଯଦି ଧାମକୁ ନ ଯାଇପାରୁଛ ବି, ଆମର ଦୁଇଟା ଶିକ୍ଷା ରହିଲା ନା ଏଇ ଭକ୍ତି ଠାକୁର ରଚନା କଲେ, ଯେ ଧାମବାସ କରିବେ ସେ କେମିତି ରହିବ ନା, ସବୁବେଳେ ଧାମଙ୍କୁ ସ୍ମରଣ କରିବ, ଧାମକୁ ସ୍ମରଣ କରିବ ନା, ଧାମବାସୀ ଜଣେ ପ୍ରଣତି କରିବ ମାଗିବ କୃପାର ଲେସ, ସେ ଲେଖିଲେ ନା, ସେ ଲେଖୁଛନ୍ତି ଧାମ କୃପା, ଯେ ଧାମ ରହିଲେ ଧାମ କୃପା, ଯେ ଧାମ ନ ରହିପାରୁଛନ୍ତି ମନ୍ଦିର ରହୁଛନ୍ତି, ଏ ଭଗବାନଙ୍କର ଧାମ, ଏଠି ରହିକି ବୃନ୍ଦାବନକୁ ପ୍ରଣାମ କରିବେ, ନବଦେବୀକୁ ପ୍ରଣାମ କରିବେ, ଭକ୍ତମାନଙ୍କୁ ପ୍ରଣାମ କରିବେ, ଜଗନ୍ନାଥ ଆମେ ସେ ବୈଷ୍ଣବ ବନ୍ଦନା ସୁଖାନ୍ତି ନା, ବୃନ୍ଦାବନ ବାସ୍ୟତ ବୈଷ୍ଣବ ପ୍ରଥମେ ବନ୍ଦନା କରି ସଭାର ଚରଣ, ନୀଳାଚଳ ବାସ୍ୟତ ମହାପ୍ରଭୁ ଗଣ ସଭା ସଭାର ଚରଣ କରେ ବନ୍ଦନ, ନବଦୀପ ବାସ୍ୟତ ମହାପ୍ରଭୁ ଭକ୍ତ ସଭାର ଚରଣ ବନ୍ଦ ହୟା, ଯେତେ ଦେଖ ଗୌର ପ୍ରଦାନ ଏଥିରେ କହୁଛି, ହୟାଚ ମାନେ ଯଦି ସେଥିରେ ଆସିବ ନା, ହୟାଚ ମାନେ ଯେତେ ମହାପ୍ରଭୁ ଦାସ ସଭାର ଚରଣ ମନ୍ଦେ ଧରି ଗାସ, ଯେତେ ହେଇନାହାନ୍ତି ଯେତେ ଗୌର ଭକ୍ତ ହେବେ ତାଙ୍କ ଚରଣ ହିଁ ପ୍ରଣାମ କରୁଛି। ଗୌର ଭାବ କାହିଁ ଜଗତର ଅଛି କୋଉଠି, ଆରେ କିଏ ମହାପ୍ରଭୁଙ୍କ ଭକ୍ତ ହବ ତାଙ୍କ ପାଇଁ ମୁଁ ପ୍ରଣାମ କରିଦେଉଛି। ବର୍ତ୍ତମାନ ବୈଷ୍ଣବ କଥା କ'ଣ କହେ, ଭୂନ୍ଦରେ ତୃଣ ଧରିକି ପ୍ରଣାମ କରୁଛି। ସେଥିପାଇଁ ସେ ଲେଖିଲେ ଧାମ କୃପା ନାମ କୃପା ଭକ୍ତ କୃପା ବଳେ, ଅସାଧୁ ସମ୍ବନ୍ଧ ଦୂର ରାଖ ହେ କୌଶଳେ, ଟ୍ରିକରେ ରୁହ, ଯେମିତି ଧାମ କୃପା ନାମ କୃପା ଆଉ ଭକ୍ତ କୃପା ପାଇବ, ଭକ୍ତ ସେବା ଯୁଗଳ ଭଜନ କରୁଥିବ, ବିଶେଷ ସବୁବେଳେ ଅସାଧୁ ଲୋକଙ୍କୁ ସଙ୍ଗରେ ରୁହ, କୌଶଳ କରି ଖସ, କାରଣ ଅସାଧୁ ମାନେ ସବୁବେଳେ ଚାହିଁବେ ତୁମକୁ ଧରିବା ନାହିଁ। ଅସାଧୁ ମାନେ ଯାଇ ମଦ୍ୟପ ଖାଇବା, ଅସାଧୁ ମଦ୍ୟପ ଲୋକ ସଙ୍ଗ ଅସାଧୁ କୁ କୁହା ହବନି, ଆମେ ତାର ସଙ୍ଗ କରୁନେ, ମଦ୍ୟପ ମଦ୍ୟକୁ ଦେଖିଲେ ଆମେ ତ ଘୃଣା କରୁଛେ, ମଦ୍ୟପ ଦେଖିଲେ ଆମକୁ ତା ସଙ୍ଗ କରୁଛେ କି? ଅସାଧୁ ମାନେ ଯେଉଁମାନେ ସଦାଚାରୀ ନୁହନ୍ତି ତାଙ୍କଠୁ କୌଶଳ ରୁହ, କାରଣ ସେମାନେ ଟ୍ରିକ୍ କରି ତୁମ ସାରେ ବନ୍ଧୁତା କରିବେ। ଅସାଧୁ ଲୋକମାନେ ଅର୍ଥ ଯେଉଁମାନେ ଭଜନ ଗୌର ଭଜନ କରୁନାହାନ୍ତି ବା ଭକ୍ତ ବେଶରେ ରହିକି ତାଙ୍କର ଦୂରାଚାରୀ, ସେମାନେ କୌଶଳ କରି ତୁମ ସାଙ୍ଗରେ ପ୍ରଜଳପ କରିବେ, ଅପରାଧ କରିବେ, ବିଭିନ୍ନ ବିଷୟ ବାର୍ତ୍ତାଳାପ କରିକି କୌଶଳରେ ରୁହ ତୁମେ ଦୂରରେ, ଏବେ କହିଲେ ଶସ୍ୟ ଦୂରରେ ରୁହ। ସେଥିପାଇଁ ଭାଗବତ ସବୁବେଳେ କହିଲେ ସଦ୍ଭକ୍ତାନାମ ଚକ୍ରବେଦ ଲେଖିଲେ, ଅସତ ଭକ୍ତ ଅଛନ୍ତି ସେ ଆଚରଣ ତାଙ୍କର ଠିକ୍ ନାହିଁ, ତାଙ୍କୁ ତ ଦୂରେଇକି ରୁହ, କେମିତି ରହିବ ନା, କୌଶଳରେ ରୁହ, କୃପା ପାଇଲେ ହବ ନା ହବନି, ଅନ୍ୟର ନିନ୍ଦା ଶୁଣିବା, ସବୁବେଳେ ସମାଲୋଚନା କରିବା, ଅନ୍ୟକୁ ଘୃଣା, ଆମେ ଭଲ ନୁହେଁ, ଏଇଟା ଆମ ଭୋଜନ ପାଇଁ ଭଲ ନୁହେଁ, ସେ ଲୋକ ଖରାପ ସହିତ ମୋର କ'ଣ, ମୋ ଭୋଜନଟା ନଷ୍ଟ ହେଇଯାଉଛି ନା, କାହାକୁ ଖରାପ ରୂପରେ ଦେଖିଲେ ଚିତ୍ତବୃତ୍ତି ଖରାପ ହେଲା, କାହାକୁ ଭଲ ରୂପରେ ଦେଖିଲେ ଚିତ୍ତବୃତ୍ତି ଭଲ ହେଲା, କିଏ ଖରାପ ହେଉଛି ତା ରାସ୍ତାରୁ, ଯିଏ ଭଲ ହେଉଛି ତା ରାସ୍ତାରୁ, ମୋର ବ୍ୟବହାର ଯଦି ମୁଁ ଯେହେତୁ ସଙ୍ଗରେ ଆସୁଛି ଟିକେ ପ୍ରଭାବିତ ହବ, ହବ ହବ ସମାଜରେ ଯୋଉଠୁ ରହିଲେ ଏଇଟା ଆସିବ, କିନ୍ତୁ ଆମ ଭଜନଟା ଠିକ ନହେଲେ ଆମକୁ ସବୁଟା ଖରାପ ଲାଗିବ। ଭଜନଟା ସବୁବେଳେ ଗୌରଙ୍ଗ ମହାପ୍ରଭୁ ପ୍ରାର୍ଥନା କରିବାକୁ ପଡ଼ିବ, ମୋତେ ସବୁ ଗୋଟେ କାମ କର, ରାଗ ଦ୍ୱେଷ ଦିଅନି, ଜଗତରେ ମୋ ପ୍ରତି କିଛି କାହା ପ୍ରତି ଆସକ୍ତି ନ ଆସୁ, କାହା ପ୍ରତି ଦ୍ୱେଷ ନ ଆସୁ, କାରଣ ଏଇଥିପାଇଁ ସ୍ୱର ମୋତେ ମିଳିଛି। ମୋର ଯାହା ଯାହାର ଯେମିତି ସ୍ଥିତି ମୁଁ ସେତିକି ସମ୍ମାନ ଦେବି। ସେ ଲେଖିଲେଣି ସେଠି, କନିଷ୍ଠ ମଧ୍ୟମ ଉତ୍ତମ ପ୍ରଭେଦେ ବୈଷ୍ଣବ ତ୍ରିଭିଦ ଗଣି, କନିଷ୍ଠ ଆଦରେ ମଧ୍ୟମେ ପ୍ରଣତି ଉତ୍ତମେ ଶୁଶ୍ରୂଷା ଜାଣି। ତାପରେ ବୈଦିକ ଜେଜନ ବୈଷ୍ଣବ ଚିନିଆ ଲଇବ ଯେବେ, ବୈଷ୍ଣବର କୃପା ତାହେ ସର୍ବସିଦ୍ଧି ଅବଶ୍ୟ ପାଇବ ତେବେ, ଯିଏ ଯେଉଁ ବୈଷ୍ଣବ ତାକୁ ସେ ଅଧିକାରରେ ମୁଁ ପ୍ରଣାମ ସମ୍ମାନ ଦେଇକି ମୁଁ ତା କୃପାଟା ପାଇବି। ବୈଷ୍ଣବ ଚିହ୍ନିବା ତ ବଡ଼ ହରି, ବୈଷ୍ଣବ ଚିହ୍ନିବ ହରି ହରି, ସେ ତାଙ୍କର ନା ସେ କଥା ସେ ଲେଖିଲେ, ଧାମ କୃପା ନାମ କୃପା ଭକ୍ତ କୃପା ବଳେ, ଅସାଧୁ ସମ୍ବନ୍ଧେ ଭାଇ ରାଖ ଏ କୌଶଳେ, ଅଚିରେ ପାଇବେ ତୁମି ନିତ୍ୟ ଧାମେ ବାସ, ଶୁଦ୍ଧ ଶ୍ରୀଯୁଗଲ ସେବା ହଇବେ ପ୍ରକାଶ। ତୁମେ ଯଦି ମାଇକ ସ୍ୱର ଥିଲା ବେଳେ ଯଦି ଏତିକି କରିପାରିଲ, ଅଚିରେ ପାଇବେ ତୁମି ନିତ୍ୟ ଧାମବାସ, ତୁମେ ଗୋଲକ ବୃନ୍ଦାବନ ଯିବ, ଆଉ ଶୁଦ୍ଧ ଶ୍ରୀଯୁଗଳ ସେବା ହଇବେ ପ୍ରକାଶ। ଶୁଦ୍ଧ ଯୁଗଳ ସେବା, ରାଧାକୃଷ୍ଣଙ୍କ ନିର୍ମଳ ପ୍ରେମ ସବୁବେଳେ ତାଙ୍କ ଚରଣ କମଳର ମତି, ସବୁବେଳେ ତାଙ୍କର ସେବାର ଭାବ, ଏଇଟା ପ୍ରାପ୍ତ ହବ। ଆଉ ଏଇ ପ୍ରିନ୍ସିପଲ ଆମକୁ ଫଲୋ କରେ, ଯେତିକି ଲେଖିଲେ, ଭକ୍ତ ସେବା କୃଷ୍ଣ ନାମ ଯୁଗଳ ଭଜନ, ବିଷୟ ସୈତଲ୍ୟ ଭାବ ସଦା ଅନୁକ୍ଷଣ, ଧାମ ଭକ୍ତ କୃପା ଧାମ କୃପା ନାମ କୃପା ବଳେ, ଅସାଧୁ ସମ୍ବନ୍ଧେ ଭାଇ ରାଖ ହେ କୌଶଳେ। ତାଙ୍କର ଭଜନ ସୂତ୍ର କ'ଣ ସେ ରଚନା କରୁନାହାନ୍ତି, ନାମ ନିଷ୍ଠା କେଉଁଠି, ଶ୍ରଦ୍ଧା କେଉଁଠି, କ'ଣ ସବୁ ଏଇ ତାଙ୍କର କେବଳ ଭଜନ ଭିତରେ, ସବୁ ଜଗତର ଯେତେ ଶିକ୍ଷା ତାଙ୍କ ଭଜନ ଭିତରେ ଥୋଇ ଦେଇଯାଇଛନ୍ତି। ତାଙ୍କର ଭଜନ ଭଜନ ସାର ଜିନିଷ ସବୁ ରଚନା କରିଦେଇଯାଇଛନ୍ତି, ଅତୁଳନୀୟ ଅବଦାନ। ଆଉ ଏଇଟା ତାଙ୍କର ଭୂମି, ଏଇ କେନ୍ଦ୍ରାପଡ଼ା ତାଙ୍କର ଭୂମି, ସେ ଭୂମିକୁ ମଣ୍ଡିତ କରିଛନ୍ତି ରାଧା ମାଧବ। ଆଉ ଏଇଠି ଥିଲେ ପୂର୍ବଜ କୃଷ୍ଣଚନ୍ଦ୍ର ଦତ୍ତ ପ୍ରଭୁ, ଏଠିକି ଆସିଥିଲେ ଛୁଟି, ତାଙ୍କର ତାଙ୍କ ଜାଗା ଅଛି, ତାଙ୍କ ଯୋଉ ତାଙ୍କ ନାଁରେ, ତାଙ୍କ ନାଁ ନାଁ ତାଙ୍କ ଭକ୍ତି ଠାକୁରଙ୍କର ଜାଗାଟା ସେ ନାଁ ନା, ତାଙ୍କୁ ବାଳୁଆ ବାଳୁଆ ବାବା ଢିଅ ବୋଲି କୁହାଯାଏ। ଏବେ ବି ସେ ଗାଁ ଲୋକ ପଚାରିବେ, କାରଣ ତାଙ୍କ ଶରୀରରେ ବହୁତ କେଶ ଥିଲା। ଆଉ ସେ ଶେଷ ପର୍ଯ୍ୟନ୍ତ ଯେତେବେଳେ ଶେଷ ପର୍ଯ୍ୟନ୍ତ ସେ ତାଙ୍କ ବାଳ ବାବା କଥା, ଆଖି ଆଖିର ବଡ଼ ବଡ଼ ବାଳ କେଶ ପଡ଼ିଯାଏ, ପତା ପଡ଼ିଯାଏ ମହାଜନ ତାଙ୍କର। ଆଉ କିନ୍ତୁ ତାଙ୍କର ସବୁ ରଚନା କଲା, ତାଙ୍କ ମନ ଖାଲି ଉଦ୍ବେଳିତ ହଉଥିଲା, ଏ ପ୍ରଚାର କେମିତି ହବ ଏସବୁ। ମୁଁ ସେ ପଢ଼ିଥିଲି ଗୋଟେ ପୁରୁଣା, ଏତେ ସୁନ୍ଦର ବେଙ୍ଗଲ ମତେ ଲାଗେ, ତାଙ୍କ ପାଖକୁ ଯଦି କିଏ ବୈଷ୍ଣବ ଯାଆନ୍ତି, ସେ ଆଖି ଟେକି ପତାକୁ ଟେକି ଦେଖିବେ, କାରଣ ତା କେଶ ଗୁଡ଼ା ସବୁ ପଡ଼ିଯାଏ, ବୟସ ହେଇଗଲେ ତ ସବୁ ଆଖିଟା ବେଶୀ ଖୋଲେନି, ସେ କେଶ ବି ଟେକି ଦେଖି, କିଏ ଆସିଛ କିଏ ଆସିଛନ୍, ସେ କହିବେ ମୋ ନା, ସାଙ୍ଗେ 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 କହିବେ। ମୋର ଯଦି ବୟସ ଥାଆନ୍ତା ମୁଁ ଘୋଡ଼ାରେ ଚଢ଼ିକି ଯାଇକି ପ୍ରଚାର କରନ୍ତି, କାରଣ ମୋତେ ସମୟ ନାହିଁ ଚାଲିବା ପାଇଁ, ମୁଁ ବୟସ ଚାଲିଗଲା, ମୁଁ ଘୋଡ଼ାରେ ଚଢ଼ିକି ପ୍ରଚାର କରନ୍ତି। ସେ ଏତେ ଉଦ୍ବେଳିତ ହଉଥିଲେ, ସେଥିପାଇଁ ବିମଳା ଦେବୀ ଡାକୁଥିଲେ, ମୋତେ କୃପା କର ଗୋଟେ ପୁତ୍ର ଦିଅ, ମୋତେ ପୁତ୍ର ବ୍ୟାସଦେବ ଯେମିତି ଡାକୁଥିଲେ, ସେ ଡାକୁଥିଲେ, ସେ ଆସିଲେ ବିମଳା ପ୍ରସାଦ। ଆଉ ସେ ଆସିକି ଜଗତରେ ଏଇ 64 କୋଡ଼ିଏ ମଠ କରି ଭାରତବର୍ଷରେ ବୈଷ୍ଣବ ଧର୍ମକୁ ପୁରା ସ୍ଥାପନ କଲେ, ଆଉ ତାଙ୍କର ଶିଷ୍ୟ ହେଲେ, ତାଙ୍କର କୃପାସିକ୍ତ ସମ୍ପୂର୍ଣ୍ଣ କୃପା ଢାଳି ଦେଲେ ସେ ପ୍ରଭୁପାଦଙ୍କ ପ୍ରତି, ଭକ୍ତି ବିଧାନ ସ୍ୱାମୀ ପ୍ରଭୁପାଦଙ୍କ ପ୍ରତି। ଆଜି ବିଶ୍ୱରେ ଆଜି ଆଜି ଜାଣିପାରୁନାହାନ୍ତି ଜୀବ, ବିଶ୍ୱରେ ଆଜି ବିଶ୍ୱରେ ଯେଉଁ ଗୌର ନିତ୍ୟାନନ୍ଦ ଆଜି କିଏ କେତେ କଥା କହୁଛି, ଆଜି ଗୌର ନିତ୍ୟାନନ୍ଦଙ୍କୁ କୃଷ୍ଣଙ୍କୁ ଆଜି ଜଗତରେ ଜାଣିଲେ, ତାଙ୍କ ପାଇଁ ସମ୍ପୂର୍ଣ୍ଣ ଗୌର କୃପା ସେ ପ୍ରାପ୍ତ ହୋଇଥିଲେ। ଏଇ ଭକ୍ତିମୟ ଠାକୁର ଇଚ୍ଛା ପ୍ରତି ହେଇଥିଲେ, ପ୍ରଭୁପାଦ ବହୁତ ଖୁସି ହୋଇଥିଲେ, ଆଉ ସବୁ ବିଦେଶୀମାନଙ୍କୁ କହିଥିଲେ, ପ୍ରଭୁପାଦଙ୍କର ଏତେ ସୁନ୍ଦର ଭାବନା ନା, ଆଉ ସେଇଟା ତ ସବୁ ସବୁଟା ପ୍ରବଚନ ବି କହି ହୁଏନି। ପ୍ରଭୁପାଦ ବିଦେଶୀମାନଙ୍କୁ କହିଥିଲେ, ଆଟଲିଷ୍ଟ 2 times ୟୁ ହାଭ୍ ଟୁ କମ୍ ଟୁ ଇଣ୍ଡିଆ, ତାଙ୍କ ଡିସେବଲ ମାନଙ୍କୁ କହୁଥିଲେ, ମିନିମମ୍ ତୁମକୁ 2 times ଆସିବାକୁ ପଡ଼ିବ, ତୁମ ଗରିବ ହେଉ କି ଧନୀ ହେବ। କାର୍ତ୍ତିକ ମାସରେ ବୃନ୍ଦାବନ ଆସିବ, ଆଉ ଗୌର ପୂର୍ଣ୍ଣିମା ସମୟରେ ନବଦ୍ୱୀପ ଆସିବ, କାହିଁକି ଭକ୍ତିମୟ ଠାକୁରଙ୍କର ଇଚ୍ଛା ଥିଲା ଏମାନେ ଯିବେ, ସମସ୍ତେ କୀର୍ତ୍ତନ କରିବେ, ପରିକ୍ରମା କରିବେ, ସବୁବେଳେ ତାଙ୍କ କଥା ଚିନ୍ତା କରୁଥିଲେ। ଆଉ ବିଷ୍ଣୁଚନ୍ଦ୍ର ସ୍ୱାମୀ ସେଇଆ କହୁଛନ୍ତି, ମୋତେ ସାହାଯ୍ୟ କର, ଭକ୍ତିମୟ ଠାକୁର କହିଥିଲେ ସମଗ୍ର ବିଶ୍ୱରେ ପ୍ରଚାର ହେବ, ତାଙ୍କ ଯେଉଁ ପ୍ରେଡିକ୍ସନ୍ ଥିଲା ବର୍ତ୍ତମାନ ଅନଫୁଲଫିଲ୍ ଡିଜାୟାର ତାଙ୍କର ଅଛି, ମୁଁ ପୂର୍ଣ୍ଣ କରି, ମୋତେ ପଠେଇଛନ୍ତି ଗୌର, ସେ ପଠେଇଛନ୍ତି, କୃପା ଦେଇଛନ୍ତି, ତୁମେ ମାନେ ସହଯୋଗ ନ କଲେ ମୁଁ କ'ଣ କରିବି। ପ୍ରଭୁପାଦ ଡାଇରେକ୍ଟ ଲେଖୁଛନ୍ତି, ତୁମେ ମୋର ଯେମିତି ହସ୍ତପଦ ସବୁ ଲିମ୍ ଅଙ୍ଗ, ତୁମେ ମାନଙ୍କର ସବୁ ଅଙ୍ଗ, ତୁମେ ମୋତେ ସାହାଯ୍ୟ ନ କରିବ, କୋପରେଟ୍ ନ କରିବ, ମୁଁ ବେକାର ହେଇଯିବି। ଏବେ ଦୈନ୍ୟରେ ସେ କହୁଥିଲେ ମହାଜନ ସେମାନେ ନା, ଆମେ ତାଙ୍କରି ସଂସ୍ଥା ରହିଛେ, ଆମେ ଚିନ୍ତା ବି କରୁନେ କେମିତି ଇସ୍କନ ରହିବ, କେମିତି ଆମକୁ ରହିଛି, ଯେଉଁ ଜାଗାରେ ଯେଉଁ ଇସ୍କନ ଭକ୍ତ ରହୁଛି ସେଟା ଜାଣିବା ଦରକାର ସେ ପ୍ରଭୁପାଦଙ୍କର। ପ୍ରଭୁପାଦଙ୍କ ଧନ ତୁମର କିଛି ନାହିଁ, ତୁମେ କଲେକ୍ସନ କରି ଆଣ, ତୁମେ ଯୋଉଠି ଖାଅ। ଆଜି ସିଏ ପଠାଉଛନ୍ତି, ଏଟା ତାଙ୍କର ଘର। ଯଦି ଗୁରୁ ଗୃହକୁ କେହି ଗୁରୁଙ୍କର ଗୃହ ବୋଲି ଜାଣିପାରୁନି, ସେ କେବେ ବି ଭଜନ କରିପାରିବେନି, ସେଟା ସବୁ ଅନର୍ଥ। ଗୁରୁଦେବ କୁହନ୍ତି ଲକ୍ଷ ଲକ୍ଷ ନାମଙ୍କର ତା କେବଳ ଅନର୍ଥ। ଆଉ ଇସ୍କନ ସୋସାଇଟି କ'ଣ କହୁଛ? ଇସ୍କନ ଗଭର୍ଣ୍ଣମେଣ୍ଟ ପାଇଁ ସାଇଟି, ତୁମ ପାଇଁ ଘର। ଇସ୍କନ ଭକ୍ତମାନେ ତାର ଚିନ୍ତା କରିବେ, ଏଇଟା ମୋର ଘର, ସେତେବେଳେ ତାଙ୍କ ଭଜନ ହବ। ଏଇଟା ଗୁରୁ ଗୃହ, ପ୍ରଭୁପାଦଙ୍କର ଘର। ଆମେ ରହିବାନି, ଏଇଠି ମନ୍ଦିର ହଉ ଯେଉଁଠି ମନ୍ଦିର, ଆମେ ରହିବାନି। ପ୍ରଭୁପାଦ ସେମାନେ ଚାଲିଯିବା, ଆମେମାନେ ଚାଲିଯିବା, କିନ୍ତୁ ପ୍ରଭୁପାଦ ଏଠି ରହିଥିବେ ସବୁବେଳେ। ଯେତେଦିନ ବେଳେ ସୂର୍ଯ୍ୟଚନ୍ଦ୍ର ଥିବେ ସେତେଦିନ ମାନେ ଇସ୍କନ ରହିବା, ସେତେବେଳେ ଜୟ ପ୍ରଭୁପାଦ ହଉଥିବ। ସିଏ ରହିବେ, ଆମେ ରହିବାନି ସବୁବେଳେ, କାରଣ ସେ ଏତେ ବଡ଼ କାର୍ଯ୍ୟ କରିକି ଯାଇଛନ୍ତି। ଭଗବାନ ତାଙ୍କୁ ସବୁ ଦିନ ଜଗତରେ ରଖି, କାରଣ ଜଗତରେ ସେ ଗୁରୁ ନାମ ପ୍ରଚାର କରିଛନ୍ତି, ତାଙ୍କୁ ଜଗତରେ ପ୍ରଭୁପାଦ ଜଗତରେ ତାଙ୍କୁ କୀର୍ତ୍ତି ସ୍ଥାପନ କରାଇବେ। ଏଇ ଥିଲା ଭକ୍ତିମନ ଠାକୁରଙ୍କର ଇଚ୍ଛା। ତେଣୁ ଆଜି ତାଙ୍କର ଆବିର୍ଭାବ ତିଥି, ଆମେ ପ୍ରାର୍ଥନା କରିବା, ତାଙ୍କର କ୍ଷେତ୍ରରେ ଆମେ ରହୁଛେ। ତାଙ୍କର ବିଗ୍ରହ କିଛି ଦିନ ଆମକୁ ସେବା ମିଳିଛି, କେତେ ଦିନ ତାଙ୍କର ପ୍ରଭୁ ରହିବେ ତାଙ୍କର ଇଚ୍ଛା। ସ୍ୱତନ୍ତ୍ର ସେ ଭଗବାନ, ତେଣୁ ଗୁରୁଜନଙ୍କ ପ୍ରତି ଆନୁଗତ୍ୟ, ଗୌରାଙ୍ଗ ମହାପ୍ରଭୁଙ୍କ ପ୍ରତି ଆନୁଗତ୍ୟ, ତାଙ୍କୁ ସବୁବେଳେ ପ୍ରାର୍ଥନା, ତାଙ୍କୁ ସବୁବେଳେ ନିଜ ଜନ ବୋଲି ଭାବିବା, ତାଙ୍କ ପାଖରେ ଦୁଃଖ ଜଣାଇବା, ଏ ହେଉଛି ଆମର କର୍ତ୍ତବ୍ୟ। ସେ ଆମ ତାଙ୍କର କୃପା ନେଇକି ବଞ୍ଚିକି ରହିଯିବା। ତେଣୁ ଆଜି ଦିବସରେ ଆମେ ପ୍ରାର୍ଥନା କରିବା କିଭଳି ସେ ଆମ କୃପା କରନ୍ତୁ, ଆମର ମତି ମହାପ୍ରଭୁଙ୍କ ଚରଣରେ ରହୁ, ମହାପ୍ରଭୁଙ୍କ ଭକ୍ତମାନଙ୍କ ଚରଣରେ ରହୁ, ଗୁରୁ ଗୌରାଙ୍ଗ ଚରଣରେ ରହୁ, ବୈଷ୍ଣବମାନଙ୍କ ଚରଣରେ ରହୁ। ଏଥିପାଇଁ ଆମେ କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ। ଜୟ ଶ୍ରୀ ଭକ୍ତିବିନୋଦ ଠାକୁର ମହାରାଜ କି ଜୟ। ସପ୍ତମ ଗୋସ୍ୱାମୀ ଶ୍ରୀ ସଚ୍ଚିଦାନନ୍ଦ ଭକ୍ତିବିନୋଦ ଠାକୁର ମହାରାଜ କି ଜୟ। ଶୁଭ ଆବିର୍ଭାବ ତିଥି କି ଜୟ। ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ। ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ।